May I come in?
Come in. Who are you? Get name plate side kon lekha chi?
No admission without permission.
Asle kemiti?
Mu kintu thik seya nui.
Au?
Jane bekar chakri parthi.
What? Chakri chakri chakri. ए देशरे बाजे लोक गडा के एमते चाकरी चाकरी हे मो भाई को मुंडो को बिल्कुल खराब कर सेलनी
आपण काही विरक्त हो जोंदे गत इलेक्शन बेले सारा मो गांव को जाईथिले आमते प्रतिश्रुति दे आस्थिले चाकरी करे दे बोली ओमी दास कथारे गां सारा लोक अन्य को वोट देले भी मो सारा पई अनेक काम करछि 10 पैसा भी खाइनी
कोन भासी गला छोटू कोन भासी गला
मैडम
ए टंका नै छ वोट दै छ आमरी पैसा रे मद मांस खाइ छ आमरी गाडी रे बुली छ प्रचार कर छ देर साल
केवल सेतिक नै मैम साहब टीवी मोटर साइकिल घंटा हीरो साइकिल दिया जायछि केतरी महिला कर्मी को दामी नामी संबलपुरी साड़ी सुना चेन रूपार आरामलेट दिया जायछि इलेक्शन खर्च मो खातारे अछि मद मांस होटल खर्च रे जायछि 7.5 लाख ऑल टोटल 80 लाख टंका बिंची देवारु सार इलेक्टेड हेले
आज्ञा मुठी सारो सते देखा करबी मोर चाकरी निहाती दरकार
चाकरी पई मु कोन तुमको मना कलेनी
नै आज्ञा
मु जई तुमको मना करबी सार कोन तुमको चाकरी दे दे बोली भाबु छ
नै
कथा हेछि चाकरी दिया जिवो आम सारंक प्रतिज्ञा आम देशरे केही बेकार रहिबे
तमर एजुकेशन
ग्रेजुएशन कंप्लीट करछि बडो चाकरी नहले भी अंत पियोन पोस्ट पाइबेले म खुशी हेबी
10,000
माने
पार्टी चंदा
चंदा देखो तो आज्ञा 10,000 दबा मपके संभव न
चाकरीटा भी संभव न
आज्ञा म अपन दलिय लोक
आगो इलेक्शन रे तमे को आम विपक्ष दलर थिलो
हां थिले
वर्तमान तमकु जदी आउ के चाकरी पई प्रतिश्रुति दिए तमे तो ए दल छाडी से दल को चली जाई पारो तबे तमे आम दलिय लोक कोन
अच्छा मु त लास्ट छी किंतु ओटा कथा कहि जाउ छी आपण मान करे धुआ बण राजनीति चली बनी ओडिसा रो जनसाधारण माने आपण मानु ठीक चिन्ह सालेनी ए हिनो राजनीति पतन खूब निकट रे
थैंक यू वेरी मच
नमस्कार सर
दूर रही मु तुम मान करे युक्ति तर्क सुनी छी युवक तमरी भली जने साहसी युवक मोर निहाति दरकार बुझिल रोजी ए युवक रे साहस अछि धैर्य अछि ज्ञान भी अछि नाही केवल अर्थ तेणु मु एको अर्थ देई सहाय्य करी देश सेवा रे नियुक्ति करबी
नै भाई माने मु कोन कहथिले कि
सडा मणीष को मणीष रो व्यवहार देई सिख राजनीति कोन सेटा गुटिके बुझेबा को चेष्टा कर ता न होले प्रत्येक क्षेत्र रे तु हारि जिवु ना कोन कहू छ बांछा निधि
छारन तो आया पिला लोक से कोन बुझिलेनी को लुहा को केते पानी
तम ना कोन जुबक तम घर कोठी
मो ना शिशिर दास घर मानवबिंदपुर
बांछा निधि
सर
ए जुबक को किछि टंका दियो तमे व्यस्त होनु जुबक चाकिर तमे निश्चय पाइबो
सर
तमे आस सर के संस्पर्श रे आसीले बळे सब कथा जानि परिबो
यस मासी मैडम
देखन तो आपन को छोट लोक बोली कहि मो अनेक अपमान दै छी सेति पई मु
मु कित किछ भाबिनी मैडम नमस्कार आसी आ गया नमस्कार आसी सर नमस्कार
भाई मोटे कथा कहदिले
कोन
नै आपन रागीबे
अरे तो ऊपर कोन मु केबे रागी पारे कहो कोन कहियो कहो
नै मु कहदिले कोन कि ए शिशिर संग रे मु टिके मिलामिसा करंती
भलो कथा तो अरे मनीष संग रे मिसिबुनी आ कोन पशु मान के सहित मिलामिसा करबू मनीष को अपनार करिबा हैला तो पई बेटर पॉलिटिक्स जा ए तो होउछि राजनीति रो पहिली पहाच जा मिलामिसा कर
ओ माय गॉड माय स्वीट ब्रदर प्लीज सिसराबू प्लीज जॉय सिसराबू प्लीज जॉय
Thank you.
ବାଞ୍ଛାନିଧି
ସାର୍,
ଶିଶିର ଦାସଟା ଏତେ କଥା ଶିଖିଲା କୋଉଠୁ?
ମୁଁ କଥା ଶୁଣି ଆବାକ ହେଇଗଲି ସାର୍, ମୋ ହରିଓମ୍ ଶୁଖିଗଲା।
ଓଟ ମୁହଁ ପ୍ରଜା ଭଳି ଏମାନେ ଆମ ପାଦ ତଳେ ପଡ଼ି ରହିବେ, ପାଞ୍ଚ ଦଶ ଟଙ୍କା ନେଇ ଏମାନେ ଆମକୁ ଭୋଟ ଦେବେ, ସେଇ ସୁଯୋଗରେ ଆମେ ଆମର ଫାଇଦା ଉଠେଇ ନବା।
ନା ଭାଇ, ସେ ସୁଯୋଗ ତମେ ଆଉ ପାଇବନି। କଣ ଦେଇ ତମେ ସେମାନଙ୍କ ମୁହଁ ବନ୍ଦ କରିବ? ଟଙ୍କା କେତେ ଟଙ୍କା ଦେଇ ତମେ କେତେ ଜଣ ମଣିଷ କିଣିପାରିବ?
ସୁବୋଧ,
ସାନ ବାବୁ କଥାଟା ମୋତେ ବୁଝିପାରୁନାହାନ୍ତି ଆଜ୍ଞା।
ମୁଁ ଦେଖୁଛି ତୋର ସାହସ ଦିନକୁ ଦିନ ବହୁତ ବଢି ଯାଉଛି।
କି କଥା, ତମ ଭାଇ ମୁଁ ମୋର ସାହସ ନ ହବ କାହିଁକି? ତମେ ଯେତେବେଳେ ଲକ୍ଷ ଲକ୍ଷ ମଣିଷଙ୍କ ମୁଣ୍ଡରେ ମୃତ୍ୟୁ ପରୱାନା ଜାରି କରି ଅନନ୍ତକାଳ ବଞ୍ଚିବାର ସ୍ୱପ୍ନ ଦେଖିପାର, ସେଠି ପ୍ରତିବାଦ କରିବାକୁ ମୋର ସାହସର ଅଭାବ ହବ କାହିଁକି?
ସାନ ବାବୁ କଥାଟା ଟିକେ ବୁଝିଛୁ।
ସୁବୋଧ
ଭାଇ,
ମୁଁ ଦେଖୁଛି ପ୍ରତ୍ୟେକ କ୍ଷେତ୍ରରେ ତୁ ମୋର ପ୍ରତିକୂଳ ହୋଇଛୁ।
ସତ ଭାଇ,
ଆଉ ଏଇଟା ବି ସତ, ମୋ ପ୍ରତିକୂଳରେ ଠିଆ ହେବାର ସୁଯୋଗ ମୁଁ କାହାରିକୁ ଦିଏ ନା। ସେଥିପାଇଁ ବିଶ୍ୱତ୍ରାସ ପଟ୍ଟନାୟକ ସାନ ଭାଇର ଅଧିକାରରୁ ତୁ ଆଜିଠୁ ବଞ୍ଚିତ ହେଲୁ।
ଭାଇ,
ଏଇ ମୁହୂର୍ତ୍ତରେ ମୋ ଫ୍ଲାଟ ଛାଡ଼ି ଚାଲିଯା, କୌଣସି ଦିନ ଭୁଲରେ ସୁଦ୍ଧା ତୋ ପାଦ ଯେମିତି ମୋ ଫ୍ଲାଟରେ ନ ପଡ଼େ।
ତମେ ମୋତେ ଦୂରେଇ ଦେବ ଭାଇ, ହେଲେ ତମ ରକ୍ତ ସହିତ ମୋ ରକ୍ତର ଯୋଉ ନିବିଡ଼ ସମ୍ପର୍କ, ସେଇଟାକୁ ତ ତମେ କେବେ ଦୂରେଇ ଦେଇପାରିବନି।
ଏ ରକ୍ତ ସମ୍ପର୍କକୁ ମୁଁ ଅସ୍ୱୀକାର କରୁଛି। ଅନେକଙ୍କୁ ହତ୍ୟା କରି ରତ୍ନାକର ଭଳି ମୁଁ ଆଜି ଟଙ୍କାର ପାହାଡ଼ ଉପରେ ଠିଆ ହୋଇଛି, ସେ ଟଙ୍କାରେ ମୁଁ କାହାରିକୁ ଅଂଶୀଦାର ହେବାକୁ ଦେବିନି। ଏଇ ମୁହୂର୍ତ୍ତରେ ତୁ ଚାଲିଯାଇ ପାରୁ।
ଭାଇ, ରତ୍ନାକର ବି ଦିନେ ବାଲ୍ମୀକିରେ ପରିଣତ ହୋଇଥିଲେ, ତମେ ଯଦି କେବେ ରାଜନୈତିକ ଦସ୍ୟବୃତ୍ତି ଛାଡ଼ି ବାଲ୍ମୀକି ହୁଅ, ତାହେଲେ ସେଇଦିନ ଫେରିଆସି ତମର ପାଦ ସେବା କରିବି। ଆଜି ମୁଁ ଚାଲିଯାଉଛି ଭାଇ, ଆଜି ମୁଁ ଚାଲିଯାଉଛି।
ଗୋଟାଏ ଶତ୍ରୁ ଗଲା।
ମେ ଆଇ କମିନ୍ ସାର୍?
ୟେସ୍, କମିନ୍ କମିନ୍।
ବଡ ଝାମିଲା ସାର୍।
କଣ ହେଇଛି? କଣ?
ସ୍ୱାଧୀନ ମହାପାତ୍ର କୌଣସି ପ୍ରକାର ମୋ ପ୍ରସ୍ତାବ ରାଜି ହୋଇନି।
ହ୍ୱାଟ? ମୋର ଆହ୍ୱାନକୁ ଅଗ୍ରାହ୍ୟ କଲା ସେ ସ୍କାଉଣ୍ଡ୍ରେଲ୍? କେତେ ଟଙ୍କା ବିନିମୟରେ ସ୍ୱାଧୀନ ମହାପାତ୍ର କିଣା ଯାଇପାରିବ?
ବିଶେଷ ସୂତ୍ରରୁ ଜାଣିଲି ଆସନ୍ତା ଇଲେକ୍ସନରେ ସ୍ୱାଧୀନ ମହାପାତ୍ର ଆପଣଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ।
ମୋ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ? ତମେ ସ୍ୱାଧୀନ ମହାପାତ୍ରକୁ ଫଲ୍ସ ରେପ୍ କେସ୍ରେ ଆରେଷ୍ଟ କର।
ଇସ୍କି ଝମେଲା ସାର୍, ସେ ରେପ୍ କେସ୍ରେ ମୋତେ ସାହାଯ୍ୟ କରିବ କି?
କାଇଁ, ମୋରି ଭଉଣୀ ରୋଜି।
ବୋଉ,
ତୁ ବ୍ୟସ୍ତ ହେଲା ରେ କିଶୋର, ବାପା ସହରକୁ କାଠ ନେଇ ଯାଇଛନ୍ତି, କାଠ ବିକ୍ରି କରି ତୁ ପାଇଁ ଔଷଧ ଧରି ଆସିବେ।
କିଶୋର ଜ୍ୱର ଭଲ ହେଇଛି ମା?
ନାଇଁ ମୋ ମଉସା, କେତେ ଔଷଧ ଖାଇଲାଣି ତଥାପି ସେ ନିଆଁ ଲଗା ତାତିଟା ଛାଡ଼ୁନି, ଦେଖୁନ ଦେହରେ କେମିତି ଖଇଫୁଟା ତାତି।
ଆରେ ସତେ ତ ଜ୍ୱରଟା କମିନି, ଅମିୟ କଣ ଔଷଧ ଆଣି ଦେଇନାହାନ୍ତି?
କାଲି ଯୋଉ କାଠ ବିକିଥିଲେ ଆମ ଖାଇବାକୁ ତ ନିହତ, ତା ସାଙ୍ଗରେ ଔଷଧ କୋଉଠୁ ଆଣିବେ? ପୁଣି ପତି ଏସବୁ କୋଉଠୁ ଆଣିବେ?
ଭେତ, ତତେ ମୁଁ ହଜାର ଥର କହିଛି, ଯେତେବେଳେ ଅସୁବିଧା ପଡିବ ମତେ ମୁହଁ ଖୋଲି କହିବୁ। ଆରେ ମା, ଯିଏ ଦୁଃଖୀ ସେ ଗରିବର ଦୁଃଖ ବୁଝେ।
ମଉସା,
ତମରି ମାନଙ୍କ ଭଳି ମୁଁ ବି ଅଭାବ ଅନାଟନରେ ସନ୍ତୁଳି ହେଉଥିଲି। ପୋଲିସ ଚାକିରି ଦରମାରେ ପରିବାର ପ୍ରତିପୋଷଣ ହେଉନଥାଏ, ଅସତ ପଥରେ ଗଲି ଚାକିରିରେ ପ୍ରମୋସନ ହେଲା, ସୁଖରେ ଚଳିବା ପାଇଁ ସ୍ତ୍ରୀ ପୁତ୍ର କେହି ରହିଲେନି।
ଆଚ୍ଛା ମଉସା, ସେଦିନ ତ କହୁଥିଲେ ଗାଡ଼ି ଧକ୍କାରେ ସମସ୍ତେ ମରିଛନ୍ତି, ଏ ଚମ୍ପା କଣ ତମ ନିଜ ଝିଅ ନୁହଁ?
କୁଆ ବସାର କହିଲି ସେ। ଆଚ୍ଛା ଛାଡ଼ ସେ କଥା, କିଶୋରକୁ ମତେ ଦେ, ମୁଁ ତାକୁ ମେଡିକାଲ ନେଇଯିବି।
ବୀଣା, ବୀଣା
କଣ ହେଲା? ଏ କଣ, ତମ ମୁଣ୍ଡ ଫାଟିଲା କେମିତି?
କଣ ହେଲା ଅମିୟ?
ମୁଁ କାଠ ନେଇ ବଜାରରେ ଯାଉଥିଲି, ହଠାତ୍ ଗୋଟାଏ ଗାଡ଼ି ଆସି ପଛପଟରୁ ମତେ ଧକ୍କା ଦେଲା, ମୁଁ ଛିଟିକି ଯାଇ ଗୋଟାଏ ଇଲେକ୍ଟ୍ରିକ ଖୁଣ୍ଟରେ ପିଟି ହେଇଗଲି।
ଆଚ୍ଛା, ସେ ଗାଡ଼ିର ନମ୍ବର ତମେ ମନେ ରଖିଛ?
ଖାଲି ଗାଡ଼ି ନମ୍ବର ନୁହେଁ ମଉସା, ଗାଡ଼ି ଚାଳକକୁ ମଧ୍ୟ ମୁଁ ଜାଣେ।
କିଏ ସେ?
ମେମ୍ ସାହେବା।
ମେମ୍ ସାହେବା?
ହଁ, ଆମ ସାନ ବୋହୂ।
ସାନ ବୋହୂ?
ହଁ।
ମାନେ ଅବିନାଶ ବାବୁଙ୍କ ସ୍ତ୍ରୀ?
ହଁ ମଉସା।
ତମକୁ ସେଇ ଗାଡ଼ି ଧକ୍କା କଲେ?
କାହିଁକି ନ କରିବି ବୀଣା, ସେ ପୁରା ବଡ଼ ଲୋକ, ମନ୍ତ୍ରୀଙ୍କର ଭଉଣୀ, ଆମେ ପୁରା ଗରିବ।
ଆଚ୍ଛା, ତମେ ମେଡିକାଲ ତ ଯାଇପାରିଥାନ୍ତ?
ମେଡିକାଲ? କାଠ ତ ବିକ୍ରି ହେଇପାରିଲାନି, କିଶୋର ପାଇଁ ଟିକେ ଔଷଧ ଆଣିପାରିଲିନି, ଆଉ ନିଜ ପାଇଁ କୋଉଠୁ ପଇସା ଆଣିଥାନ୍ତି ସେ ମେଡିକାଲ ଯାଇଥାନ୍ତି।
ଆଚ୍ଛା, ତମେ ବାପୁ ପୁଅ ଦୁଇ ଜଣ ଯାକ ମୋ ସାଙ୍ଗରେ ଚାଲ, ମୁଁ ତମକୁ ମେଡିକାଲ ନେଇଯିବି।
ସାର୍, ଗୋଟେ କାଠ ବୋଝେଇ ଟ୍ରକ୍ ଚେକ୍ ଗେଟ୍ ଭାଙ୍ଗି ପଳେଇ ଯାଉଛି, ଆପଣ ଚଞ୍ଚଳ ଆସନ୍ତୁ।
ଆଚ୍ଛା, ତୁ ଆଗରେ ଚାଲ। କଣ କରିବି, ତମକୁ ମେଡିକାଲ ନେବି ନା ଏଣେ ଡ୍ୟୁଟି କରିବି?
ନାଇଁ ମଉସା, ଆପଣଙ୍କ ଡ୍ୟୁଟି ଆପଣ କରନ୍ତୁ, ଆମ ପାଇଁ ଆପଣ ଚିନ୍ତା କରନ୍ତୁନି।
ନା ନା, ତମକୁ ଏ ଅସୁବିଧାରେ ଛାଡ଼ି ମୁଁ କେବେ ଯିବିନି, ତମ ଦୁଇ ଜଣଙ୍କୁ ମେଡିକାଲରେ ଛାଡ଼ି ତେଣେ ଡ୍ୟୁଟି କରିବାକୁ ଯିବି। ଚାଲ
ଚାଲ।
ଇଏ ସାଲା ପୋଲିସ ମୋର ଗାଡ଼ିଟା ଅଟକାଇ ଦେଲା। ଇ ବାଟ କେଥର କାଠ ଗାଁ ନେଇ ଯାଇଛେ, ମୋର ଗାଡି କେହି ନାହିଁ ଅଟକାଏ। ଆସୁ ସାଲା ପୋଲିସ, ସାଲାକୁ ମାରିବି ଏକ ଥାପଡ଼ ଯେ। ଆସୁ ସାଲା
ବାପା ମେଳଛା,
କାଣା
କାଠ ଅନଲୋଡ କରି ଶୀଘ୍ର ଚାଲି ଆସିବୁ। ଆଜି ନିଜେ ବାବୁ ଆସୁଛନ୍ତି, ତମର ଏଇ ଡାକ ବଙ୍ଗଳାରେ କର୍ମୀ ସମ୍ମିଳନୀ ଅଛି। ଇଞ୍ଜିନିୟର ଅବିନାଶ ବାବୁ ଆସୁଛନ୍ତି, ଫ୍ୟାକ୍ଟ୍ରି ପାଇଁ ଏଠି ସାଇଟ ସିଲେକ୍ସନ କରାଯିବ। ତୋର ଦାୟିତ୍ୱ ହେଲା ଯେତେ କନ୍ଧ କୋଲ ମୁଣ୍ଡା ସାନ୍ତାଳ ତମ ଏରିଆରେ ଅଛନ୍ତି ସମସ୍ତଙ୍କୁ ଡାକି ଏକାଠି କରିବ। ଆଉ ବିରୋଧୀ ଗୋଷ୍ଠୀ ଯଦି ଏଠି କିଛି ଗଣ୍ଡଗୋଳ କରନ୍ତି ତାହେଲେ ଗୋଟାଏ ଦୁଇଟା ମର୍ଡର କରିଦେବ।
ମର୍ଡର କରିମି, ମର୍ଡର କରିମି।
ମୁଁ ବୁଝିପାରୁନି ରୋଜି ଦେବୀ, ଆମେ ଦଳର କର୍ମୀ ସମ୍ମିଳନୀ ପାଇଁ ଏଠିକି ଆସିଛେ, କିନ୍ତୁ ଏସବୁର ଆୟୋଜନ କାହିଁକି?
ଆମ ପ୍ରଥମ ପ୍ରେମକୁ ଚିର ସବୁଜିତ ରଖିବାକୁ।
ଆଉ ଏମାନେ ସବୁ
ଦଳର ମହିଳା କର୍ମୀମାନେ, ଆଉ ଏହି କର୍ମୀ ସମ୍ମିଳନୀରେ ଯୋଗ ଦେବା ପାଇଁ ଆଜି ଭାଇ ଆସୁଛନ୍ତି। ଫ୍ୟାକ୍ଟ୍ରି ପାଇଁ ସାଇଟ ସିଲେକ୍ସନ କରି ସର୍ଭେ କାମ ଆରମ୍ଭ କରିବା ପାଇଁ ଇଞ୍ଜିନିୟର ଅବିନାଶ ମଧ୍ୟ ଆସୁଛି।
ଅବିନାଶ ଆସିବେ?
ଆରେ କଣ ହେଲା? ଇଞ୍ଜିନିୟର ଅବିନାଶ ନା ଆସିବି ତମେ ଚମକି ପଡ଼ିଲ ଯେ।
ନାଇଁ ନାଇଁ,
ତମେ ତାଙ୍କୁ ଭୟ କରୁଛ,
କିନ୍ତୁ ସେ ଯେ ତୁମ ସ୍ୱାମୀ।
ସେଇଟା ଆମର ଦୁର୍ଭାଗ୍ୟ, ତାଭଳି ଗୋଟେ କାୱାର୍ଡକୁ ଲାଇଟ ପାର୍ଟନର ଭାବେ ସିଲେକ୍ସନ କରି ମୁଁ ମହା ଫୁଲ କରିଛି। ଆଉ ତମକୁ ପାଇବା ପରେ ମୁଁ କଣ ଭାବିଛି ଜାଣ?
କଣ?
ତାକୁ ମୁଁ ଡାଇଭର୍ସ କରିବି, ଆଉ ତମେ ହେବ ମୋର ଲାଇଫ ପାର୍ଟନର, ଆଇ ମିନ୍ ହଜବେଣ୍ଡ।
ଯାଏ ବଢି ବେଳ ଯାଏ ବଢି ଏ ରାତି ଯାଏ ବଢି ବେଳ ଯାଏ ବଢି ଧୀରେ ଧୀରେ ପାସେ ଆସ ମରି ଯାଉ ମୋର ଶୋଷ ଧୀରେ ଧୀରେ ପାସେ ଆସ ମରି ଯାଉ ମୋର ଶୋଷ ପବନରେ ଖେଳେ ତୁମରି ବାସନା
ତୁମ କଥା କିଛି ବୁଝି ମୁଁ ପାରିନା ଆଜି ମୋର ମନ ସମ୍ଭାଳି ହୁଏ ନା
ଡାର୍ଲିଙ୍ଗ ଓ ମାଇ ଡାର୍ଲିଙ୍ଗ ହେ 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 ଡାର୍ଲିଙ୍ଗ ଓ ମାଇ ଡାର୍ଲିଙ୍ଗ ରାତି ଯାଏ ବଢି ଦିନ ଯାଏ। তুমি এতে ভাল নথিলি মু জানি তুমি মো বোতল তুমি নালি পানি
লজ্জা লাগুনি
না বরং লজ্জা লাগুছে তোমাকে স্বামী সম্মান দেবাকু
রোজি
কাহে ওটা পার্টি করছ বুঝলো অবিনাশ এইটা হল আরিস্টোক্রাসি আম সোসাইটি গোটে স্ত্রী যেতে গুড়ে পুরুষ আট্রাক্টিভ করে পার ভাবিবে হব যে সে আধুনিক প্রেম করছে বুঝল মু দিল্লি লাগে মোর পাঁচটা বয়ফ্রেন্ড লেসে ফরেনিয়র তে ফরেন প্রেমর স্বাদ যে অনুভব করেছি তাকে এ ইন্ডিয়ান প্রেম কোন সন্তুষ্ট করে পড়ে না কোণ কোচ শিশির
শিশির তুম গাঁ পিলা পেটক মুঠাই ভাত যোগাই মাসক থাকে তু দেহ রক্ত বিক্রি করু মো স্ত্রী সহ সম্পর্ক স্থাপন করা তো বিবেক তো টিকে বাধা দেলে রাস্কেল
তোম স্ত্রী কে রোজি নাই নাই মিস্টার ইঞ্জিনিয়র রোজি তোম স্ত্রী নুহ সে হচ্ছে মো স্ত্রী না কোন কো সময় ডালি
ডালি বুঝল অবিনাশ এইটা হল আরিস্টোক্রাসি আম সোসাইটি গোটে স্ত্রী যদি দিটা স্বামী মনোরঞ্জন করে পারা ভাবিবে হব যে সে আধুনিক প্রেম করছে
না গোটা স্ত্রী কেবে দিটা স্বামী হয়ে পড়ে না ইহা হিন্দু কোর্ট বিল নীতি বিরুদ্ধ
গোটা স্বামী দুইটি স্ত্রী গ্রহণ করা হিন্দু কোর্ট বিল নীতি সঙ্গত
দুইটা স্ত্রী কাহার
এই দামি পোশাক পিঁধা ভদ্রলোকর গোটিয়ে সরলা নিহা গ্রাম্য বালিকা জীবনে প্রেমর প্রতিপজাড়ি তাকে ভালো পাইবার প্রতিশ্রুতি তাকে ছাড়ি চালি আসিছি এ পর্যন্ত সে নিহা ঝিওটি এই মহাপুরুষ স্বামী দেবতার উপরে পূজা করুছে তেমন মোর কহা কথা গোটায় স্বামী যদি দুইটি স্ত্রী গ্রহণ করে পড়ে তাহলে গোটায় ঝিওর দুইটি স্বামী হবার অপরাধ রহিলা কোটি
তুমি আস তো টিকে আমি টিকে পার্ক আড়ে বুলাবুলি করে আসবা প্লিজ আস
জীবন জুয়া খেলার ইঞ্জিনিয়র অবিনাশ দাস আজ শোচনীয় ভাবে হারি যাই এক পরাজিত মন নেই এই শূন্য আকাশ কু চাহি সে কেবল আজ হাহাকার করুছি তা জীবনর সবু স্বপ্ন সেমতি অধাই রইগলা
বাঞ্ছানিধি
স্যার
স্বাধীন বাবু সহিত আজ মোর বন্ধু মিলন হচ্ছে
টিফিন আনবি স্যার
না
চা
মু পিয়ে না
ঠিক আছে রোজি কুহ ভালো সরবত তৈরি করে নিয়ে আসু
স্যার বাহারে শহ শহ লোক আপত্তি অভিযোগ দরখাস্ত ধরি আপনার পাখক আসবাক অনুমতি চাউছন্তি
সেমানকটু সে দরখাস্ত গুড়াক রাখি দিও আও কহি দিও মন্ত্রী খুব শীঘ্র এর বিচার করিবে
হরি ওম তৎসত মু দেখে দরখাস্ত হোক যদি দশ কিলো ভরি কাগজ হয়ে যাতা ঠুঙ্গাওয়ালা ঠার কিছু মিলি যা
মতো কী ডকাইলে স্যার
আপনার উপরে সেদিন হঠাৎ রাগি যাই মু আপনার অসম্মানিত করে সেপাই মু খুব দুঃখিত আপনার সেমি কিছু মনে করবে যা হলে বি আপনার মো সান ভাই সুবোধর বন্ধু সে দৃষ্টি মু আপনার মঙ্গল কামনা করুছি
শুনে খুশি হলি
আপনার মাস্টর চাকরি ছাড়ি দিও সামান্য গোটে স্কুল মাস্টর কেতে টঙ্কা বা আপনার মাসক দরমা পাওয়া আপন মো সাঙ্গে হাত মিশান্তু দেখিবে কম দিন ভিতরে মু আপনাকে প্রতিষ্ঠিত করাই দেবি
আও কিছু কইবে
ଦେଖନ୍ତୁ ସ୍ୱାଧୀନ ବାବୁ, ଆପଣଙ୍କର ବୁଦ୍ଧି ଅଛି, ବ୍ରେନ୍ ଅଛି, ଆପଣ ଜାଣିଶୁଣି ନିଜର ଭବିଷ୍ୟତକୁ ଏମିତି ଅନ୍ଧକାର କରିଦେଉଛନ୍ତି କାହିଁକି? ଆପଣ ମୋ ସହିତ ହାତ ମିଶାନ୍ତୁ, ଆପଣଙ୍କ ଭଳି ଜଣେ କର୍ମତତ୍ପରଶୀଳ ଯୁବକକୁ ମୁଁ ହାତମୁଠାରେ ପାଇଲେ ଦେଶର ଅନେକ ଉନ୍ନତି କରିପାରିବି।
ଆପଣ ପାଖରେ ତ ଅଭିନାଶ ବାବୁ ଅଛନ୍ତି।
ସେଇଟା ଦେଶ କଥା କ'ଣ ବୁଝିବ, ସେଇଟାର ବ୍ରେନ୍ ର ମେଟେରିଆଲ୍ସ। ସ୍ୱାଧୀନ ବାବୁ, ମୋର ଏତେ ବଡ଼ ଆହ୍ୱାନକୁ ଆପଣ ପ୍ରତ୍ୟାଖ୍ୟାନ କରନ୍ତୁନି।
କିନ୍ତୁ
ଠିକ ଅଛି, ଯଦି ଆପଣ ମୋ ସହିତ ମିଶିବାକୁ ଏକାନ୍ତ ଅନିଚ୍ଛୁକ ତାହେଲେ ଗୋଟେ ବଡ଼ ଧରଣର ବିଜନେସ୍ କରନ୍ତୁ, ନହେଲେ ଗୋଟେ ଇଣ୍ଡଷ୍ଟ୍ରିଜ୍ ଖୋଲନ୍ତୁ, ମୁଁ ଆପଣଙ୍କୁ ଲୋନ୍ ସାଙ୍କ୍ସନ୍ କରେଇଦେବି। ଏଇ ଧରନ୍ତୁ ବର୍ତ୍ତମାନ ଏଇ ଲକ୍ଷେ ଟଙ୍କାର ଚେକ୍, ଏଇ ଟଙ୍କା ବିନିମୟରେ ମୁଁ ଆପଣଙ୍କୁ ବନ୍ଧୁ ଭାବରେ ଦେଖିବାକୁ ଚାହେଁ।
କିନ୍ତୁ ଗୋଟେ କଥା ମନେ ରଖିବେ ସାର୍, ଟଙ୍କା ଦେଇ ପଶୁ କିଣା ଯାଇପାରେ କିନ୍ତୁ ମଣିଷ କିଣା ଯାଇପାରେ ନା।
ସ୍ୱାଧୀନ ମହାପାତ୍ର,
ଅନେକ ଥର ଅନେକ ପ୍ରଲୋଭନ ଦେଖାଇ ଆପଣ ମୋ ପାଖକୁ ମିଡିଏଟର ପଠାଇଛନ୍ତି, କିନ୍ତୁ ଆପଣଙ୍କ ଭଳି ଅନ୍ୟର ତଣ୍ଟି କାଟି ନିଜର ଅଣ୍ଟି ପୂରେଇବା ଲୋକ ମୁଁ ନୁହେଁ। ସୁତରାଂ
ତମ ଚାକିରି ଚାଲିଯିବ ସ୍ୱାଧୀନ ମହାପାତ୍ର।
ଆପଣ ହାରିଗଲେ ସାର୍, ଏ ଟିକିଏ ପୂର୍ବରୁ ଆପଣ ସମ୍ବୋଧନ କରୁଥିଲେ, ହଠାତ୍ ତମେ ସମ୍ବୋଧନ, ଏଇ ତ ଆପଣଙ୍କ ରାଜନୀତି। ମୋର ଶେଷ କଥା ଶୁଣି ରଖନ୍ତୁ ସାର୍, ମୁଁ ବି ଖୁବ୍ ଶୀଘ୍ର ଚାକିରି ରିଜାଇନ୍ ଦେଉଛି। ଆସୁ ସାର୍, ନମସ୍କାର।
କଣ ଏମିତି ଖାଲି ମୁହଁରେ ଚାଲିଯିବେ ନା? ପ୍ଲିଜ ସର୍ବତଟା ଖାଇଦିଅନ୍ତୁ ନା।
ନା, ମୋର ଜରୁରୀ କାମ ଅଛି।
ଦେଖ ସ୍ୱାଧୀନ, ଯାହା ହେଲେ ବି ରୋଜି ଅନେକ କଷ୍ଟ କରି ସର୍ବତଟା ତିଆରି କରି ଆଣିଛି, ତମେ ଯଦି ନ ଖାଅ ତାହେଲେ ତାର ମନ ଦୁଃଖ ହବ। ଆରେ ଯାହା ହେଲେ ବି ତମେ ମୋ ସାନ ଭାଇ ସୁବୋଧର ବନ୍ଧୁ, ସେ ଦୃଷ୍ଟିରୁ ଅନ୍ତତ୍ ପକ୍ଷେ ସର୍ବତଟା ଖାଇ ଦେଇଯା। ରୋଜି ମୁଁ ଆସୁଛି, ତୁ ସର୍ବତ ଦେ।
ଦେଖନ୍ତୁ, ଅନେକ କଷ୍ଟ କରି ମୁଁ ଆପଣଙ୍କ ପାଇଁ ସର୍ବତଟା କେବଳ ତିଆରି କରିଛି। ସତ କହୁଛି, ଆପଣ ଯଦି ନ ଖାଇବେ ନା ତାହେଲେ ମୁଁ ଭୀଷଣ ଆଘାତ ପାଇବି।
ଆଚ୍ଛା ଦିଅନ୍ତୁ।
ମୋ ମୁଣ୍ଡ
କଣ ହେଲା?
ମୋ ମୁଣ୍ଡଟା କାହିଁକି କଣ ହେଇଯାଉଛି?
କଣ ହେଲା ଆପଣଙ୍କୁ? କଣ ହେଲା? କଣ?
ପ୍ଲିଜ ପ୍ଲିଜ ମୋତେ ଛାଡି ଦିଅନ୍ତୁ, ମୋତେ ଛାଡି ଦିଅନ୍ତୁ, ମୁଁ ଆପଣଙ୍କୁ ହାତ ଧରୁଛି, ମୋତେ ଛାଡି ଦିଅନ୍ତୁ ପ୍ଲିଜ।
ମ୍ୟାମ ସାହେବ,
ଗେଟ ଆଉଟ, ଆଇ ସେ ଗେଟ ଆଉଟ। ଆପଣ ଘରେ କଣ ଆପଣଙ୍କର ମା ଭଉଣୀ ନାହାନ୍ତି? ଏତେ ମେନ୍ ଆପଣ, ଏତେ ନିଚ ଆପଣ। ଡ୍ରାଇଭର ଡ୍ରାଇଭର ଡ୍ରାଇଭର, ଶୀଘ୍ର ଭାଇଙ୍କୁ ଖବର ଦିଅ, ଇଏ ନନ୍ସେନ୍ସ ମୋ ଇଜ୍ଜତ ପ୍ରତି।
କଣ ହେଲା? ଆରେ ଶାଲା ମ୍ୟାଡାମଙ୍କ ଇଜ୍ଜତ ଲେବାକୁ ତୟାର, ଶାଲାକୁ ଜାମ ଘରକେ ବଟାଇ, ଶାଲା ମ୍ୟାଡାମଙ୍କ ଇଜ୍ଜତ ଲେବାକୁ ତୟାର। ଆରେ ଶାଲା,
ମୋ କଥାକୁ ବିଶ୍ୱାସ କରନ୍ତୁ, ଏସବୁ ମିଛ
ମିଛ ମିଛ। ହୟ ସ୍ୱାଧୀନ ବାବୁ, ମିନିଷ୍ଟର ତମକୁ ଡକେଇଥିଲେ ଆଞ୍ଚଳିକ ଉନ୍ନତି ସମ୍ପର୍କରେ କିଛି ଆଲୋଚନା କରିବା ପାଇଁ, ତମେ ତାଙ୍କ ଭଉଣୀର ଇଜ୍ଜତ ଛି ଛି ଛି, ତମେ ଏଭଳି ଚରିତ୍ରହୀନ ଲୋକ।
ମୋ କଥାକୁ ବିଶ୍ୱାସ କରନ୍ତୁ, ଏ ମୋ ବିରୁଦ୍ଧରେ ଗୋଟେ ଷଡ଼ଯନ୍ତ୍ର,
ମୁଁ ନିଜେ ଦେଖିଛି।
ଗଲା ଗଲା, ମିନିଷ୍ଟରଙ୍କର ଆତ୍ମସମ୍ମାନ ସବୁ ନଷ୍ଟ ହେଇଗଲା। ହୋ ଛିଡ଼ା ହେଇଛ କଣ? ଟିକେ ଡାକ, ଶୀଘ୍ର ପୋଲିସକୁ ଡାକ।
କଣ ହେଇଛି ମାଂସ ବାବୁ?
ଜାନାକାରୀ ଜାନାକାରୀ ହେଇଗଲା ହରମଜାଦା ବାବୁ।
କଣ ହେଲା ହରମଜାଦା ବାବୁ?
ମାଂସୁ କଣ ହବ, ମାଂସ ନୀତି ବାବୁ କହିପାରୁ ନା।
ଓହୋ, ଆଚ୍ଛା ଆଚ୍ଛା, ଠିକ ଅଛି। କଣ ହେଇଛି କହିଲି?
ଜାନାକାରୀ ହେଇଯାଇଛି।
କି ଝାମେଲା! ବିରୋଜି ଦେବୀ, ଆପଣଙ୍କର କଣ କିଛି କହିବାର ଅଛି?
ମୋତେ କିଛି ପଚାରନ୍ତୁନି ସାର୍, ମୋତେ କିଛି ପଚାରନ୍ତୁନି, ଲଜ୍ଜାରେ ତ ମୋର ସୁଇସାଇଡ୍ କରିବାକୁ ଇଚ୍ଛା ହଉଛି।
ଆରେ କଣ ହେଇଛି କୁହନ୍ତୁ।
ଭାଇ ଏ ଭଦ୍ରଲୋକଙ୍କୁ ସର୍ବତ ଦେବାକୁ କହିଗଲେ, ମୁଁ ସର୍ବତ ନେଇକି ଆସିଲି, କିନ୍ତୁ ସେ ସର୍ବତ ପିଇବେ କଣ? ତାଙ୍କ ଲୋଲୁପ ଦୃଷ୍ଟି ପଡିଲା ମୋ ଉପରେ।
କି ଝାମେଲା! କୁହନ୍ତୁ କୁହନ୍ତୁ, ତାପରେ କଣ ହେଲା?
ତାପରେ ତାଙ୍କର ଉଦ୍ଦେଶ୍ୟ ବୁଝିପାରି କୌଣସି ପ୍ରକାର ମୁଁ ଏଠି ଖସି ପଳେଇଯିବାକୁ ଚେଷ୍ଟା କରୁଥିଲି, କିନ୍ତୁ ହଠାତ୍ ସେ ମୋ ହାତଟାକୁ ଧରି ନେଲେ।
କି ଝାମେଲା! କୁହନ୍ତୁ କୁହନ୍ତୁ, ତାପରେ କଣ ହେଲା କୁହନ୍ତୁ?
ତାପରେ ତାଙ୍କ କବଳରୁ ମୁକୁଳିବା ପାଇଁ ମୁଁ ବହୁତ ଚେଷ୍ଟା କଲି ସାର୍, କିନ୍ତୁ ମୁଁ ପାରିଲିନି ସାର୍, ମୁଁ ପାରିଲିନି।
କି ଝାମେଲା! କୁହନ୍ତୁ କୁହନ୍ତୁ, ତାପରେ କଣ ହେଲା କୁହନ୍ତୁ?
ତାପରେ ତ ଯାହା ହବାର ହେଇଥିବ, ଏତେ କଥା କଣ ପଚାରୁଛନ୍ତି?
କଣ ଇସ୍? ଆଚ୍ଛା ସ୍ୱାଧୀନ ବାବୁ, ଆପଣଙ୍କ ବିରୁଦ୍ଧରେ ଯୋଉଭଳି ଅଭିଯୋଗ ମୋ ଦୃଷ୍ଟିକୁ ଅଣାଗଲା, ଆ ଉପରେ ଆପଣଙ୍କର କିଛି କହିବାର ଅଛି?
ଆପଣ ବୋଧେ ମୋତେ ଆରେଷ୍ଟ କରିବା ପାଇଁ ସିଦ୍ଧାନ୍ତ ନେଇସାରିଛନ୍ତି?
ଇସ୍! କି ଝାମେଲା! ରେପ ପାସେଣ୍ଟ କି ଆରେଷ୍ଟ କରିବି ନା? ଆଉ କଣ ଫୁଲ ଚନ୍ଦନ ଦେଇ ପୂଜା କରିବି ନା କଣ? ରାମସିଂ
ସାର୍,
ଆରେଷ୍ଟ କର।
ବାହାରେ ରିପୋର୍ଟର ଫଟୋଗ୍ରାଫରମାନେ ଅପେକ୍ଷା କରିଛନ୍ତି। କାଲି ଯେତେବେଳେ ସମାଜର ଫ୍ରଣ୍ଟ ପେଜ୍ରେ ସ୍ୱାଧୀନ ମହାପାତ୍ରର ଫଟୋ ଆଉ ରିପୋର୍ଟ ପ୍ରକାଶ ପାଇବ, ସମସ୍ତେ ଜାଣିବେ ସ୍ୱାଧୀନ ମହାପାତ୍ର ଗୋଟେ ଚରିତ୍ରହୀନ, ଆଉ ତେଣିକି ତାର ଭାଷଣ କେହି ଶୁଣିବେନି।
କେହି ଆଉ ତା ଭାଷଣ ଶୁଣିବେନି ସାର୍, ଗାଁ ଗହଳିର ଲୋକମାନେ ତାକୁ ଘୃଣା କରିବେ, ଆପଣଙ୍କ ଭବିଷ୍ୟତରେ ପ୍ରତିଦ୍ୱନ୍ଦ୍ୱୀ ହେବାର ଆଉ କେହି ନାହିଁ ଆଜ୍ଞା।
ତା କଥା ଛାଡ଼ ବାଞ୍ଚାନିଧି, ଆମ କର୍ମୀମାନେ ସମସ୍ତେ ଚାଲିଗଲେଣି ନା ଅପେକ୍ଷା କରିଛନ୍ତି?
ନାହିଁ ସାର୍, ଆମ ଦଳୀୟ କର୍ମୀମାନେ ସବୁ ବାହାରେ ଅପେକ୍ଷା କରିଛନ୍ତି।
କୋଉମାନେ ଅପେକ୍ଷା କରିଛନ୍ତି?
କହୁଛି ସାର୍, ରୂପଦେହୀପୁର ସରପଞ୍ଚ, ହରିଦାସପୁର ଡିଲର, ମାନପୁର କଣ୍ଟ୍ରାକ୍ଟର, ହାଜିପୁର ଦୀନବନ୍ଧୁ ଦାସ, ଇଲାବନ୍ତପୁର ଡିସ୍ପେନ୍ସରୀର ନର୍ସ ରଶ୍ମି ଦାସ, ଆଉ ବିଜେପୁର ଅଗାଧୁ ବଳିଆର ସିଂ।
ହଉ, ଆଉ ଆଗକୁ ଯିବା ଦରକାର ନାହିଁ, ତମେ ଆଗେ ସେ ରଶ୍ମି ଦାସକୁ ଡାକ।
ଆସୁଛି ସାର୍।
ପୃଥିବୀ ଛୁଟିଛି ଆଲୋକ ସନ୍ଧାନରେ, ଆଲୋକ ଚେଷ୍ଟା କରୁଛି ଅନ୍ଧକାରର ସତ୍ତା ଲୋପ କରିଦେବା ପାଇଁ, ଆଉ ଅନ୍ଧକାର ଚେଷ୍ଟା କରୁଛି ତାର ରାଜତ୍ୱକୁ ପୃଥିବୀ ପୃଷ୍ଠରେ ସୁଦୃଢ଼ କରିବା ପାଇଁ। ସମସ୍ତଙ୍କ ଚେଷ୍ଟା ଦେଖି ବିଶ୍ୱତ୍ରାସ ପଟ୍ଟନାୟକ ଛୁଟିଛି ଭାରତରେ 85 କୋଟି ଜନତାଙ୍କୁ ଶୋଷଣ କରି କହିବ, ମିଶୁ ମୋର ଦେହ ଏ ଦେଶ ମାଟିରେ।
ନମସ୍କାର ସାର୍।
ନମସ୍କାର ନମସ୍କାର
ସାର୍, ମୁଁ ମୋ ଟ୍ରାନ୍ସଫର ପାଇଁ ଆପତ୍ତି କରିଛି।
କୋଉଠିକି ଯିବ?
କଟକ ବଡ ମେଡିକାଲ।
ତମେ ବାହା ହେଇଛ?
ନା ସାର୍।
କଟକ ବଡ ମେଡିକାଲ କାହିଁ ଯିବ? ଭୁବନେଶ୍ୱର ଚାଲୁ ନା, 6 ନମ୍ବର ମେଡିକାଲରେ ମୁଁ ତମକୁ ପ୍ରମୋସନ ଦେଇ ପୋଷ୍ଟିଂ କରିଦେବି। ମୁଁ ତ ଭୁବନେଶ୍ୱରରେ ରହୁଛି, ତମର ମୋର ସମ୍ପର୍କ ରହିବ, ତା ଛଡ଼ା ଷ୍ଟାଫ ମାନେ ଯେତେବେଳେ ଜାଣିବେ ତମେ ମିନିଷ୍ଟରଙ୍କ କ୍ୟାଣ୍ଡିଡେଟ, ସେତେବେଳେ ତମର ବି ପ୍ରେଷ୍ଟିଜ ବଢ଼ିଯିବ, ଡାକ୍ତରମାନେ ତମକୁ ଭୟ କରିବେ, ନା କଣ କହୁଛ?
ଆପଣ ଯେତେବେଳେ କହୁଛନ୍ତି।
ଆଚ୍ଛା, ତମ ଆପ୍ଲିକେସନ ଦେଖି
ନିଅନ୍ତୁ ସାର୍।
ଆରେ ପାଖକୁ ଆସୁନ, ଏମିତି ଲାଜ କରୁଛ ନା ଭୟ କରୁଛ?
ନା ସାର୍, ବାପା ପାଖକୁ ଝିଅ ଯିବ, ଏଥିରେ ଭୟ କରିବାର କଣ ଅଛି?
ବାପା ଝିଅ, ତମେ ଆମ ସମ୍ପର୍କଟା ବୋଧେ ହିସାବରେ ଏପର୍ଯ୍ୟନ୍ତ ଯୋଡ଼ି ପାରିଲନି। ଆସ ପାଖକୁ ଆସ
ସାର୍।
ବାସ୍ତବିକ ରଶ୍ମି, ତମର ଏ ଦୁଧ ଅଳତାର ମିଶ୍ରିତ ଦେହର ରଙ୍ଗ ଆଉ ଏ ଉଦ୍ଦାମ ଯୌବନ ମୋତେ ପାଗଳ କରିଦେଲାଣି। ବାସ୍ତବିକ ରଶ୍ମି, ତମର ଏ ଦୁଧ ଅଳତାର ମିଶ୍ରିତ ଦେହର ରଙ୍ଗ ଆଉ ଏ ଉଦ୍ଦାମ ଯୌବନ ମୋତେ ପାଗଳ କରିଦେଲାଣି।
ଦେଖନ୍ତୁ ସାର୍, ମୁଁ ଆପଣଙ୍କ ଝିଅ ଭଳି।
ଝିଅ ଭଳି? ଆଉ ଏତେ କଥା କହିଲା ପରେ ବି ତମେ ମୋ କଥା ବୁଝିପାରୁନ? କଣ ଏମିତି କହିକିରି ମୁଡ୍ଟାକୁ ନଷ୍ଟ କରିଦେଲ? ଅପେକ୍ଷା କର, ମୁଁ ଟିକେ ମୁଡ୍ ନିଏ।
ସାର୍, ଆପଣ ସବୁ କଣ କରୁଛନ୍ତି?
କାହିଁ କଣ କଲିଣି କେତେବେଳେ? ମୁଁ ତ ଏଠି ଠିଆ ହେଇଛି, ତମେ ଏମିତି ବ୍ୟସ୍ତ ହଉଛ କାହିଁକି? କଣ କୁଆଡେ ଚାଲିବ ଯିବ ନା କଣ?
ସାର୍, ମୋ ଟ୍ରାନ୍ସଫର ଦରକାର ନାହିଁ, ମୁଁ ପଳେଇଯିବି ସାର୍।
ପଳେଇଯିବ? ମିନିଷ୍ଟରଙ୍କ ବଙ୍ଗଲକୁ ଯିଏ ଆସନ୍ତି ସେ କଣ ଏମିତି ଖାଲି ଖାଲି ଫେରିଯାଆନ୍ତି? ଆଜି ରାତିଟା ରହିବ, ସକାଳୁ ଆପଏଣ୍ଟମେଣ୍ଟ ଲେଟର ନେଇକିରି ଯିବ ନା ଆଉ ତମେ ପଳେଇଯିବ କୁଆଡେ?
ନା ସାର୍, ମତେ ଛାଡି ଦିଅନ୍ତୁ ଆପଣ।
ଛାଡ଼ିଦେବ କିଏ ସେ? ଆଜିକାଲି ଆମ ପାର୍ଟି ପାୱାରରେ ଅଛି, ଆମେ ଯାହା କରିପାରିବୁ, ଆମର କିଏ କଣ କରିବ?
ଛାଡି ଦିଅନ୍ତୁ ସାର୍।
ଛାଡ଼ିଦେବି
ସାର୍। ସାର୍,
ୱିଦାଉଟ୍ ପରମିସନରେ ଭିତରକୁ ପଶି ଆସିଲ?
ମୋର କିଛି କହିବାର ଥିଲା ସାର୍।
ଗେଟ୍ ଆଉଟ୍, ଗେଟ୍ ଆଉଟ୍ ଫାଷ୍ଟ। ରୋଜି ଭୁବନେଶ୍ୱର ଚାଲିଗଲାଣି।
ଓକେ ସାର୍।
ଅବିନାଶ ଭାଇ।
ରଶ୍ମି, ତମେ?
ଅବିନାଶ, ତମେ ଏ ଝିଅଟାକୁ ଚିହ୍ନ ନା କଣ?
ଚିହ୍ନି ସାର୍, କିନ୍ତୁ ଦୁଃଖର କଥା ଏହି ଯେ ଆଜି ପର୍ଯ୍ୟନ୍ତ ଆପଣଙ୍କ ପାଖରେ ରହି ମୁଁ ଆପଣଙ୍କୁ ଚିହ୍ନି ନଥିଲି।
ଅବିନାଶ ଦାସ,
ଦେଶପ୍ରେମୀ ମହାନ ନେତା ବିଶ୍ୱଦାସ ପଟ୍ଟନାୟକ ଏଭଳି ଚରିତ୍ରହୀନ ବୋଲି ଏକଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି। ଆପଣ ଭାବିଛନ୍ତି ଆପଣଙ୍କ ଲାଲ ଆଖିରେ ଧମକରେ ଅବିନାଶ ଡରିଯିବ? ନା, ଅବିନାଶ ଆଜି ଆପଣଙ୍କୁ କୈଫିୟତ ମାଗୁଛି। କୁହନ୍ତୁ ମନ୍ତ୍ରୀ ମହାଶୟ, ନିଜର କାମନା ବନ୍ଧିରେ ଗୋଟାଏ ସରଳା ନିରିହା ବାଳିକାକୁ ଆହୁତି ଦେବା ପାଇଁ ଆପଣଙ୍କ କନ୍ସାଇନମେଣ୍ଟ ଆପଣଙ୍କୁ ବାଧା ଦେଲାଣି?
ଅବିନାଶ ଦାସ, ଡୋଣ୍ଟ ଫର୍ଗେଟ୍ ଦାଟ୍ ୟୁ ଆର୍ ଟକିଂ ୱିଥ୍ ଏ ମିନିଷ୍ଟର।
ଅମାବାସ୍ୟାର ଘନଘୋର ଅନ୍ଧାର ଭିତରେ ସମୁଦ୍ର କେମିତି ଅଶାନ୍ତ ହେଇ ଉଠେ ସେ କଥା ଆପଣ ଜାଣନ୍ତି ମିନିଷ୍ଟର ସାହେବ? ସେହି ଅଶାନ୍ତିର ପ୍ରଳୟ ଝଞ୍ଜା ଭିତରେ ଆପଣ ଯେତେବେଳେ ନିଜକୁ ଅସହାୟ ମନେ କରି ନିଜର ଚାରିତ୍ରିକ ଭୁଲ ପାଇଁ ଜନତା ଦରବାରରେ ଠିଆ ହେବେ, ସେତେବେଳେ ଦୁନିଆ ଆପଣଙ୍କୁ ପଚାରିବ ଆଦିବାସୀ ଝିଅ ଝୁମ୍ପାର ପ୍ରକୃତ ହତ୍ୟାକାରୀ କିଏ?
ଅବିନାଶ।
ଆଚ୍ଛା ରଶ୍ମି, ଅଲ୍ ରାଇଟ୍, ନାଓ ଆଇ ଆମ୍ ଗୋଇଙ୍ଗ, ବଟ୍ ବାଇ ଡିଟ୍ ଆଇ ୱିଲ୍ ନେଭର୍ ଟଲରେଟ୍ ଫର୍ ଦିସ୍ ୱାଇଲ୍ ଟ୍ୟାକ୍ସ, ଆଇ ମଷ୍ଟ ଟେକ୍ ରିଭେଞ୍ଜ ୱାନ୍ ଡେ।
କଣ ହେଲା?
କାଲି ଆମକୁ ଏ ଡାକ ବଙ୍ଗଳା ଛାଡ଼ିଦେବାକୁ ପଡିବ।
କଣ କହିବ ବୋଲି କହୁଥିଲେ ପରା?
ନାଇଁ, ସେ ଥାଉ।
କଣ ହେଲା? ମତେ କହିବନି ତମକୁ ମୋ ରାଣ କଣ ହେଇଛି କୁହ।
ମୁଁ କଣ କହୁଥିଲି କି
କହୁନ,
ଆମ ଅବିନାଶ ଏ ଡାକ ବଙ୍ଗଳାକୁ ଆସିଛି।
ଅବିନାଶ ଆସିଛନ୍ତି?
ହଁ।
ତମେ ତାକୁ ଦେଖା କରିଥିଲ?
ନା, ସେ ଗାଡ଼ିରୁ ଓହ୍ଲେଇ ଡାକ ବଙ୍ଗଳାକୁ ଯିବା ସମୟରେ ମୋର ତା ଉପରେ ଦୃଷ୍ଟି ପଡ଼ିଲା।
ତମେ ଟିକେ ତାଙ୍କୁ ଦେଖା କଲନି?
ମୁଁ ଲୋକମାନଙ୍କୁ ପଚାରି ବୁଝିଲି ସେ କୁଆଡ଼େ ବଡ଼ ସାହେବ ହେଇଛି।
ଆଚ୍ଛା, ତମେ ଏଠି ଅପେକ୍ଷା କର, ମୁଁ ଟିକେ ଦେଖା କରି ଆସୁଛି।
ବୀଣା, ତମ ମୁଣ୍ଡ ଖରାପ ହେଇଗଲାଣି ନା କଣ? ଇଏ ଅବସ୍ଥାରେ ତମେ ତାକୁ ଦେଖା କରିବାକୁ ଗଲେ ତା ମାନ ହାନି ଘଟିବନି?
କେତେ ଦିନ ହେଲାଣି ମୁଁ ତାଙ୍କୁ ଦେଖିନି, କେମିତି ଅଛନ୍ତି, କୋଉଠି ଅଛନ୍ତି, ଏ ଦୁନିଆଟା କଣ ଏଇଆ?
ଏଇ କାନ୍ଦନି କହୁଛି, ମୋ ଭାଇର ଅମଙ୍ଗଳ ହବ। କାନ୍ଦନି,
ହଁ ରଶ୍ମି ଆସିଥିଲା।
କଣ କହୁଥିଲା?
କଣ ଆଉ କହିବ, କିଶୋର ଜରମାଫି ଔଷଧ ଯାଇଛି, ମନ୍ତ୍ରୀଙ୍କ ପାଖରେ ତାର କଣ କାମ ଅଛି ଯେ ମନ୍ତ୍ରୀଙ୍କ ବଙ୍ଗଳାକୁ ଯାଇଛି।
ମନ୍ତ୍ରୀଙ୍କ ବଙ୍ଗଳାକୁ ଯାଇଛି?
ହଁ। ଆଉ ସେ କହିଯାଇଛି ଗଲାବେଳକୁ ଆମକୁ ଦେଖା କରିଯିବ।
ହଉ,
ମୁଁ କଣ କହୁଥିଲି କି
କଣ,
ତାରି ଘରେ ଆମକୁ ଯଦି ଖଣ୍ଡେ ଘର ମିଳନ୍ତା ସେଇଠି ଆମେ ରହିଯାନ୍ତି।
ଭାଉଜ ଭାଉଜ, ଦେଖିଲେ ଭାଉଜ କିଏ ଆସିଛନ୍ତି?
କିଏ?
ଅବିନାଶ। ଭାଇ, ତମମାନଙ୍କର ଆଜି ଏଇ ଅବସ୍ଥା, ଶେଷରେ ତୁମେ ଭିକାରୀଙ୍କ ଭଳି ଡାକ ବଙ୍ଗଳା ବାରଣ୍ଡାରେ ଦିନ ବିତାଉଛ।
ଏଥିପାଇଁ ଦାୟୀ କି ତମେ ନୁହଁ କି?
ନା, ମୁଁ କାହାକୁ ଦାୟୀ କରୁନି, ନିଜ ଭାଗ୍ୟକୁ ଦୋଷ ଦେବା ଛଡ଼ା ମୁଁ ଆଉ କାହାରିକି ଦାୟୀ କରୁନି, କାହାରିକି ଦାୟୀ କରୁନି। ଭାଇ, ତମେ ମୋତେ କ୍ଷମା କର। ଭାଇ, ତମେ ମୋତେ କ୍ଷମା କର। ଅବିନାଶ, ବିଶ୍ୱାସ କର ଭାଇ, ଜାଣିଶୁଣି ଏ ଭୁଲ ମୁଁ କରିନି, ପରିସ୍ଥିତି ମୋତେ ଭୁଲ କରିବା ପାଇଁ ବାଧ୍ୟ କରିଛି। ଭାଉଜ, ତମେ କଣ ମୋତେ କ୍ଷମା କରିବନି? ତମ ଅବିନାଶକୁ ତମେ କ୍ଷମା କରିବନି? ତମ ପୁଅକୁ ତମେ କ୍ଷମା କରିବନି?
ଅବିନାଶ
ଭାଉଜ, ହେଲେ ଭାଉଜ, ସବୁକିଛି ପୁଣି ମୁଁ ଫେରେଇ ଆଣିବି, ଆମ ଟୁକୁ ମୁସର ସଂସାରକୁ ପୁଣି ମୁଁ ହସ ଖୁସିରେ ଭରିଦେବି। ଆରେ ଅବିନାଶ, ସାନ ବୋହୂ ତୋ ଉପରେ ରାଗିବେନି ତ? ସାନ ବୋହୂ କିଏ ଆପଣଙ୍କ ସାନ ବୋହୂ? ନା ଭାଇ, ସେ ଆପଣଙ୍କ ସାନ ବୋହୂ ହେଇପାରେ ନା, ବୋହୂ ହେବାର ଯୋଗ୍ୟତା ତାର ନାହିଁ, ସେ ଗୋଟେ କଳଙ୍କିନୀ, ସେ ଗୋଟେ ଚରିତ୍ରହୀନା, ସେ ଗୋଟେ ବେଶ୍ୟା। ଅବିନାଶ,
ବୋଉ,
ଆରେ ବାପା, ତୁ କାହିଁକି ଉଠି ଆସିଲୁ? ଧନ, କାହିଁ ଉଠି ଆସିଲୁ?
ବୋଉ, ମୁଁ ଆଉ ବଞ୍ଚିବି ନହେଲ। ବୋଉ,
ସେ କଥା କୁହନା ରେ ବାପା, ସେ କଥା ତୁ ମୁହଁରେ ଧର ନା। ଏଇ ଦେଖ କିଶୋର, ଏଇ ତ ସାନ ବାପା।
ସାନ ବାପା?
କିଶୋର।
ସାନ ବାପା?
କିଶୋର।
ସାନ ବାପା, ତମେ ଆମକୁ ଛାଡି ଚାଲିଯିବନି ତ?
ନାଇଁ ରେ ବାପା, ତମକୁ ଛାଡି ମୁଁ ଆଉ କୁଆଡେ ଯିବିନି, ଏଣିକି ମୁଁ ତମରି ମାନଙ୍କ ପାଖେ ପାଖେ ରହିବି। ସାନ ବାପା, ମୁଁ ତତେ ହସ୍ପିଟାଲ ନେଇଯିବି। ଛାଡ
ନା, ମତେ ଆଉ ହସ୍ପିଟାଲ ନବାକୁ ହବନି। ସାନ ବାପା, ତମକୁ ଦେଖି ମୋ ଜ୍ୱର କେତେ ଭଲ ହେଇଗଲାଣି, ତମକୁ ଦେଖି ମତେ ପୁରା ନାଚିବାକୁ ମନ ହଉଛି।
କିଶୋର।
ସାନ ବାପା, ତମେ କାନ୍ଦୁଛ? ସାନ ବାପା, ସାନ ବାପା, ତମ ସେ ଟୁକୁ ମୁସି ଗୀତ ଟିକେ ଗାଇଲ। ସାନ ବାପା ଗାଅ।
ଟୁକୁ ମୁସିରେ ଟୁକୀ ମୁସି ତୋରି ଖୁସିରେ ମୋରି ଖୁସି ତୁ ତ ହସିଲେ ଦିଏ ମୁଁ ହସି ତୁରୁସିଲେ ଲୁହ ପଡ଼େ ମୋ।
କିଶୋର।
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 କଥା କହ କିଶୋର, କଥା କହ। ଆରେ ମତେ ଥରେ ସାନ ବାପା ବୋଲି ଡାକ।
ତୁକୁ ମୁସିର ଛୋଟିଆ ନିଡ ଭାଙ୍ଗି ଦେଇଗଲା ଅଦିନ ଝଡ ଗଢ଼ିବାକୁ ଯାଇ ସୁନା ସଂସାର ବିଧାତା ଗଢ଼ିଲା ଲୁହର ଘର ପୁନେଇ ତ ହେଲା ଉଆସ ଆସି।
ହ୍ୟାଣ୍ଡସ ଅପ୍ ଅଭିନେତା ଦାସ, ୟୁ ଆର୍ ଅଣ୍ଡର ଆରେଷ୍ଟ।
ଆରେଷ୍ଟ?
ୟେସ୍ ଆରେଷ୍ଟ। ଆଦିବାସୀ ଝିଅ ଝୁମ୍ପାକୁ ମର୍ଡର କରିଥିବା ଅଭିଯୋଗରେ ମୁଁ ତୁମକୁ ଆରେଷ୍ଟ କଲି।
ନା ନାଇଁ ଇନ୍ସପେକ୍ଟର, ମୁଁ ଅବିନାଶୀ କେବେ ମର୍ଡର କରିପାରେନି।
କନଷ୍ଟେବଲ?
ୟେସ୍ ସାର୍।
ଆରେଷ୍ଟ ଟିମ୍।
ଝୁମ୍ପା ତମେ?
ଶଟ୍ ଅପ୍, ଝୁମ୍ପା ନୁହେଁ, କୁହନ୍ତୁ ଚମ୍ପା।
କି ଝାମେଲା ଏ ସିଂ ବାବୁ
ସାର।
ଆଚ୍ଛା, ଏ ଏସ୍ପି ସାହେବ କୋଉଠିଆ ଲୋକ କି ଏମିତି କଣ କଥା କଥାକେ ରାଗି ଯାଉଛନ୍ତି?
ଆପଣ କଣ ଜାଣିନାହାନ୍ତି ସାର,
ସେ ହେଉଛନ୍ତି ମିନିଷ୍ଟର ବିଶ୍ୱତ୍ରାସ ପଟ୍ଟନାୟକଙ୍କ ସାନ ଭାଇ, ଭାରି କଡ଼ା ଅଫିସର, ଆଇପିଏସ୍ ପାଇ ଏଠିକି ପୋଷ୍ଟିଂ ହୋଇଛନ୍ତି। ସେ ଆସିଲା ଦିନଠୁ ଚୋରି ଡକାୟତ ଗୁଣ୍ଡା ପକେଟମାର ସବୁ ଉଠିଗଲାଣି ସାର। ଯେତେବେଳେ ଆମ ପାଖରେ ବସନ୍ତି ଛୋଟ ପିଲାଙ୍କ ଭଳି ଆମ ସାର ଗପ କୁହନ୍ତି, ଯେମିତି ଗୋଟାଏ ପିଲା ଆଉ, କିନ୍ତୁ ଯେତେବେଳେ ଡ୍ରେସ୍ ଖଣ୍ଡ ପିନ୍ଧିଦିଅନ୍ତି ଗୋଟାଏ ମହାବଳ ବାଘ। ଏଇ ଦେଖୁନାହାନ୍ତି ସାର, ଆପଣଙ୍କ କଥା କିଏ କଣ ତାଙ୍କ ଆଗରେ କହିଲା, ସାଙ୍ଗେ ସାଙ୍ଗେ ଇନକ୍ୱାରି କରିବାକୁ ଚାଲି ଆସିଲେ।
ବଡ ଝାମିଲା
ବାପା, ମୋ ଟ୍ରାନ୍ସଫର ଅର୍ଡରଟା ଏସପି ସାହେବଙ୍କୁ ଜଣେଇ ଦେଇଛ ତ?
ହଁ, କାଲିରେ ତତେ ଏସପି ସାହେବଙ୍କ ଅଫିସରେ ଡ୍ୟୁଟି କରିବାକୁ ପଡିବ।
ହଁ ବାପା, ମତେ ଏଠି ଜମା ଭଲ ଲାଗୁନି।
ନା, କାଲି ଯିବୁ।
ଆଚ୍ଛା, ମୁଁ ଆସୁଛି ଆସୁଛି ସାର।
ଆଚ୍ଛା ସିଂ ବାବୁ, ତମକୁ ମୁଁ ଆଜି ଗୋଟେ କଥା ପଚାରିବି।
ପଚାରୁନାହାନ୍ତି?
ଆଚ୍ଛା, 4 ବର୍ଷ ତଳେ ଅଭିନାଥ ଦାସ ଯୋଉ ଝୁମ୍ପାକୁ ମର୍ଡର କରିଥିଲା, ତା ଫିଗର ସହିତ ତମ ଝିଅର ଫିଗର ଏକ୍ଜାକ୍ଟ ମିଶି ଯାଉଛି। ଆଚ୍ଛା, ଏଇ ଚମ୍ପା କଣ ତମ ନିଜ ଝିଅ?
କଣ ଆପଣ କହୁଛନ୍ତି ସାର୍, ମୋ ନିଜ ଝିଅ ନୁହେଁ, ମୁଁ କଣ ତାକୁ ରାସ୍ତାରେ ଗୋଟିଏ ଆଣିଛି? ମୁଁ ଆସୁଛି ସାର୍, ତେଣେ ସାହେବ ବିରକ୍ତ ହେବେ।
₹25 ଲକ୍ଷ ଚୋରା ମାଲ ଭାରତ ବାହାରକୁ ଚାଲିଯିବ। ରୋଜି ପଟ୍ଟନାୟକ ମାଲ ତୁମ ଦିଲ୍ଲୀରେ ପହଞ୍ଚାଇ ଫେରି ଆସିବ। ବିଶ୍ୱତ୍ରାସ ପଟ୍ଟନାୟକ ଶଳା ରାଜନୈତିକ ଦଲାର, ଦେଶ ବରଣ୍ୟ ଜନନାୟକ ହୋଇ ମଧ୍ୟ ସେ ଆଜି ସ୍ମଗ୍ଲିଂରେ ଲିପ୍ତ। ପୋଲିସ କି ଖବର ଦେଲି, ଅଥଚ ପୋଲିସରେ ଏପର୍ଯ୍ୟନ୍ତ ଦେଖା ନାହିଁ। ଓ ମାଇ ଗଡ୍!
ହ୍ୟାଲୋ
ହ୍ୟାଲୋ,
ଟିକେଟ ପାଇଯାଇଛ?
ୟେସ୍, ଟେକ୍ ଇଟ୍, ଦିସ୍ ଇଜ୍ ୟୋର ଟିକେଟ।
ଠିକ୍ ଅଛି, ଶୁଣ, ପୋଲିସ ପ୍ରତି ସତର୍କ ଦୃଷ୍ଟି ରଖି ବ୍ରିଫକେସ୍ଟା ଥୋଇ ଦେଇଯାଅ।
ଓକେ।
ହଁ, କାଲି କିନ୍ତୁ ପ୍ଲେନ୍ ପହଞ୍ଚିବାର ବିଫୋର୍ ଟାଇମ୍ରୁ ତମେ ଆସି ପହଞ୍ଚିଥିବ।
ଓକେ, ମୁଁ ତାହେଲେ ଆସୁଛି। କିନ୍ତୁ ମ୍ୟାଡାମ୍,
କଣ ହେଲା?
ଶୁଣାଯାଏ ଜଣେ ୱାଇଏସ୍ପି ଆସିଛନ୍ତି, ସେ ଅନେକ ସମୟରେ ଏରୋଡ୍ରମ୍ ଫିଲ୍ଡ ଆସୁଛନ୍ତି।
ଆଉ ସେ ଏସ୍ପି କିଏ ଜାଣ? ସେ
କିଏ?
ମୋ ଭାଇ ସୁବୋଧ ପଟ୍ଟନାୟକ।
ଓକେ, ମୁଁ ତାହେଲେ ଆସୁଛି। ବାଏ
ବାଏ। ଜଗନ୍ତୁ, ଆପଣଙ୍କ ନାଁ ରୋଜି ପଟ୍ଟନାୟକ? ମାନେ ରୋଜି ପଟ୍ଟନାୟକ।
ହ୍ୟାଣ୍ଡ ଅପ୍ ରୋଜି ପଟ୍ଟନାୟକ।
ଭାଇ,
ଶଟ୍ ଅପ୍! ଶଟ୍ ଅପ୍ରେ କଣ ଅଛି?
ମାନେ ନାଇଁ, କିଛି ନାହିଁ, ମୋ ଡ୍ରେସ୍।
ଡ୍ରେସ୍? ଚମ୍ପା?
ୟେସ୍ ସାର୍।
ହେକ, ମାଇ ଗଡ୍! ଚମ୍ପା!
ୟେସ୍ ସାର୍।
ରୋଜି ପଟ୍ଟନାୟକ ଆରେଷ୍ଟ କର।
ଭାଇ,
ଶଟ୍ ଅପ୍! କୋଉ ରୋଲ ଏବଂ କୋଉ ଗ୍ରାଉଣ୍ଡରେ ତମେ ସ୍ୱାଧୀନ ମହାପାତ୍ରକୁ ଆରେଷ୍ଟ କରିଛ ଇନ୍ସପେକ୍ଟର?
ରୋଜି ଦେବୀଙ୍କୁ ରେପ୍ କରିଥିବା ଅଭିଯୋଗରେ ମୁଁ 276ରେ ତାଙ୍କୁ ଆରେଷ୍ଟ କରିଛି ସାର୍।
ରୋଜି ପଟ୍ଟନାୟକ ମିନିଷ୍ଟରଙ୍କ ଭଉଣୀ, ମିନିଷ୍ଟରଙ୍କ ରେସିଡେଣ୍ଟ ଛାଡ଼ି ସେ ଆଦିବାସୀ ଅଞ୍ଚଳକୁ ଯାଇଥିଲେ କାହିଁକି?
ଆସନ୍ତା ଇଲେକ୍ସନ ପାଇଁ ରୋଜି ଦେବୀଙ୍କ ଉପରେ ଦଳର ସଂଗଠନ ଦାୟିତ୍ୱ ଥିଲା। ସେଦିନ କର୍ମୀ ସମ୍ମିଳନୀ ହୋଇଥାଏ, ମିନିଷ୍ଟର ଆସିଥିଲେ ଫରେଷ୍ଟ ଡାକବଙ୍ଗଳାକୁ।
ଶାସକ ଦଳ କର୍ମୀ ସମ୍ମିଳନୀ, ବିରୋଧୀ ଦଳ ଲିଡର ସେଠି ଯୋଗ ଦେଇଥିଲେ କାହିଁକି?
ସେଇଟା ତ ମୁଁ ଠିକ୍ ଭାବରେ କହିପାରିବିନି ସାର୍। ହେଲେ ମିନିଷ୍ଟର ଶ୍ରୀଯୁକ୍ତ ପଟ୍ଟନାୟକ କୌଣସି କାରଣରୁ ସ୍ୱାଧୀନ ମହାପାତ୍ରକୁ ସେଠି ଡକେଇଥିଲେ।
ସେ କାରଣଟା କଣ?
ସେଇଟା ତ ମୁଁ ଜାଣିନି ସାର୍।
ଆଉ କଣ ଜାଣୁଛି
ସାର୍?
276ରେ ସ୍ୱାଧୀନ ମହାପାତ୍ରକୁ ଆରେଷ୍ଟ କରିବା ପୂର୍ବରୁ ମେଡିକାଲ ଏକ୍ଜାମ ରିପୋର୍ଟ କିଛି ପାଇଥିଲ?
ମିନିଷ୍ଟରଙ୍କର ଆତ୍ମସମ୍ମାନ ଏବଂ ଅଭିଯୁକ୍ତ ଉକ୍ତ କେସରେ ଜଡିତ ଥିବାରୁ ମିନିଷ୍ଟର ଶ୍ରୀଯୁକ୍ତ ପଟ୍ଟନାୟକ ଡାକ୍ତରୀ ପରୀକ୍ଷା ପାଇଁ ମନା କରିଦେଇଥିଲେ ସାର୍।
ପୋଲିସ ଚାକିରି ରିଜାଇନ୍ ଦେଇ ଜାତି ବ୍ୟବସାୟ କରିବା ଆପଣଙ୍କ ପକ୍ଷେ ଉଚିତ ଥିଲା ଇନ୍ସପେକ୍ଟର?
ସାର୍, ମିନିଷ୍ଟର
ମିନିଷ୍ଟର
ସାର୍।
ସିଂ
ସାହ,
ଆସାମୀ ସ୍ୱାଧୀନ ମହାପାତ୍ର।
ନମସ୍କାର ସାର୍।
ନମସ୍କାର ସ୍ୱାଧୀନ ବାବୁ। ଯେଉଁଦିନ ପୋଲିସ ଆପଣଙ୍କୁ ଫରେଷ୍ଟ ଡାକବଙ୍ଗଳାରେ ଆରେଷ୍ଟ କଲେ ସେଦିନ ଆପଣ ସେଠିକି ଯାଇଥିଲେ କାହିଁକି?
ମିନିଷ୍ଟର ଶ୍ରୀଯୁକ୍ତ ପଟ୍ଟନାୟକ ବାରମ୍ବାର ଗାଡ଼ି ପଠାଇବାରୁ ମୁଁ ଦେଖା କରିବାକୁ ବାଧ୍ୟ ହେଲି। ତା ପୂର୍ବରୁ ମିନିଷ୍ଟରଙ୍କ ଚିଠି ନେଇ ଇନ୍ସପେକ୍ଟର 2 ଥର ମୋ ପାଖକୁ ଆସିଥିଲେ। ରୁଚିଦେବୀ ମୁଣ୍ଡ ମୁଣ୍ଡ ଚିତ୍କାର କରି ମୋ ଛାତି ଉପରକୁ ଟଳି ପଡ଼ିଲେ। ମାତ୍ର 5 ମିନିଟ୍ ପରେ ଇନ୍ସପେକ୍ଟର ଆସି ପହଞ୍ଚିଲେ।
ଠିକ୍ ତାପର ଦିନ ଖାନ ସାହେବଙ୍କ ପ୍ରମୋସନ ହେଇଗଲା ଇନ୍ସପେକ୍ଟର ଅଫ୍ ପୋଲିସ।
ସାର୍, ଆପଣ ମୋତେ
ମିନିଷ୍ଟର ଲୋକ ତ, ଆଗରୁ 2ଟା ପାଦ ଥିଲା, ପ୍ରମୋସନ ପରେ ଆଉ 2ଟା ପାଦ ଅଧିକ ହେଇଗଲା।
ସାର୍,
ମିନିଷ୍ଟରଙ୍କ ଦଳୀୟ କର୍ମୀ ସମ୍ମିଳନୀ ଆପଣ ସେଠିକି ଯାଇଥିଲେ କାହିଁକି? ସିଂ
ସାହ,
ସ୍ୱାଧୀନ ବାବୁଙ୍କୁ ଯେଉଁଦିନ ଆରେଷ୍ଟ କରାଗଲା ସେଦିନ ଇନ୍ସପେକ୍ଟର ସେଠିକି ଯାଇଥିଲେ କାହିଁକି?
ମୁଁ ଜାଣିନି ସାର୍। ମୁଁ ଆପଣଙ୍କୁ ଅନୁରୋଧ କରୁଛି ସାର୍, ମୋତେ କୌଣସି କଥା ପଚାରନ୍ତୁନି। ଯେଉଁଦିନ ମୁଁ ରିଟାୟାର୍ଡ ହେବି ସେଦିନ ମୋତେ ସବୁ କଥା ପଚାରିବେ, ମୁଁ କହିବି। ବେଲାଲ ସୁନମୁଣ୍ଡ ସବୁ ଦେଖୁଛି ସାର୍, ସମସ୍ତଙ୍କ ହାଲୁଆ ଏକାଥରେ ଟାଇଟ୍ ହେଇଯିବ। ମୁଁ ଆସୁଛି ସାର୍।
ओके
चंपा
यस सर
आशा में रोजी पटनायक रोजी देवी ए भद्रलोक उक्ति नंदी
भद्रलोक भद्रलोक तुम्हें क्या कह चो
भाई सड़क भाई नुहती कौन थे एसपी साहेब
रोजी देवी स्वाधीन महापत्र अरेस्ट मूल में आउ किसी अभिमुख्य अच्छे कि
माने से मो प्रति जोर
करी
यस सर
क्लास एग्जाम भरियो
यस सर अच्छा रोजी देवी आपण स्वाधीन महापात्र को स्वागत दबा जाइथिले से आपण को रूप जोगन देखि आकृष्ट होले एटोन माइट प्रथमे आपण कर से को अंग को धोइले आ जोर करी बेड पर सोई दे निश्चित उद्देश्य सिद्धि रे व्यस्त थिबे सेते बेला आपण कोन करथिले हल्ला करबा कामर देबा एमति किछ करछन्ति कि जवाब दियंतु रोजी देवी नीरव रहिले चलिबनी रेप केस रे प्रमाण दियंतु
तमरे बाज्य प्रश्न उत्तर देबा को मो बाध्य नहे
हां बाध्य कथा न होले इलेक्ट्रिक शॉक रे कथा दे करबा पुलिस को बेस भाबे जणा आछि सर
कह
ए मैडम को टिक टाणा पाणी दरकार
यस प्रोसीडर
भाई
सत कथा कहिबे ना इलेक्ट्रिक शॉक लागिबो
भाई
को
माने हां मु सब सत कथा कहिबे
हां को
स्वाधीन महापात्र मो प्रति कोनसी खराब व्यवहार देखै नथि तांको गोटे राजनैतिक अभिसंधि रे अरेस्ट करा जायथिला आ ये होथिला मो भाई कर गोटे प्री प्लान
स्वाधीन बाबू
साफ
वर्तमान आईले अपन को सपक्ष रे पुलिस अपन को निर्दोष रे खलास कला
अशेष धन्यवाद एसपी साहब
सर मु भूल आज मु बुझी पारि जी एथि पई मु अनुतप्त ए थरक पई मते छाड़ दिन सर
ओके आसी पारो
सर मिनिस्टर को गाड़ी से गला बधेबे
कहे कौन से मिनिस्टर ता आसीबा पई प्रोग्राम देनांती
स्वाधीन महापात्र को तुम्हें निर्दोष रे खलास कर देलो सुबोध
सर वर्तमान ऑन ड्यूटी
झुंपा
झुंपा का कोचन सर मु तो चंपा
आई एम सॉरी आई एम वेरी सॉरी तुमको देखि हठात मोर मने पड़ी गला
झुंपा कथा से झुंपा टी के सर
मोर जने महिला कर्मी थिला एसपी साहब दया करी मो पई किछ समय दे परिबे कि
ता पूर्व मोर गोटे प्रश्न आपण भाई पाखो को आछन्ती ना मिनिस्टर भाबरे जने पुलिस ऑफिसर पाखो को आछन्ती
जोटा आपण भाई परंती
जदि मिनिस्टर ए आछितांती ताले आलोचना पई मु वर्तमान समय दे परनी सेति पई टाइम फिक्स करंतु जदि भाई पाखो को आछतांती ताले मु वर्तमान पुलिस आइन रो गुलाम मो पाखरे भाई भौणी रो ममता न रहिबा उचित
ओ सेति पई बोधे रोजी को एरोड्रम फील्ड रो अरेस्ट करियाणी हाजरते रखिच
सेइटा मोर ड्यूटी
ड्यूटी पुलिस रे ड्यूटी करबा को जाय एसपी साहब को तंकर जन्मगत संपर्क को अस्वीकार कर देबे
सेइटा करथिले तमे वर्तमान कोर्ट हाजत भीतर थांतो
रोजी को अपन निर्दोष रे खलास कर दियंतु भविष्यत रे एभली काम से आउ केबे करिवनी
सथि पई अपन गोटे अंडरटेकिंग लेखे देबा को पड़िबो
ठीक अछि मो अंडरटेकिंग लेखे देउ छी
नमस्कार सर
नमस्कार तमे
अविनाश दास रो जमींदार
तमे सरकार को जने कर्मी अविनाश दास भली जने दुर्दांत खुनिया समी को जामिन रे नवा पई साहस करछो केमिथ
ना अविनाश दास खुनिया समी नहुती
रश्मि
सर
अविनाश दास को जामिन मंजूर कली तमे थरा आसी पर
जाउछ सर हेला आपन पर मु चिरुरुनी ही रही गली मै थरा आसी सर नमस्कार
नमस्कार
तु आज पर्यंत कोठ थिलु तो घरु चले आसिला परे मु तते अनेक खोजिथे
मु मते तमकु मने मन अनेक खोजि भाई हेले मु जुर तोले जानली तमे इठे छली तमकु देखा करिया किसी दीथर मु फेरी जाइछि
अच्छा कोठ रहउछु कोन करउछु
बड मेडिकल रे नर्स चाकरी करछि हेले तमे रजी पटने को भाई भले रछु त
भलो
भाई मु तुमको हात छोडी नेहु रहउछि ए नर्क पुरे रे तमे तक मानविकता जळन छोडी दियो ने
गोटे राजनैतिक दलाल चल भूनी आमे यही मूर्ति रे चली जिबा आ
अरे 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 कोई चल जो सिर अरे बा 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 सुंदर प्रेमिका टी कोड़ संग्रह कर सिर
निज जीवन माप काटे आपण दुनिया समस्त मापिया चेष्टा करंतु मेहम साहेब
छड़ दो घंटा प्रस्ती चोटारो मु कोनसे कथा सुनबा को चाहे ना
रोजी आउ थरे मो भूणी की पष्टी चुट बोले आक्षेप कले मु तो क्षमा करबिनी कह दउछी
माने
माने निज जीवन माने बुझे चेष्टा करंतु आसो भाई
एक ମୋ ସ୍ୱାମୀକୁ କୁଆଡେ ନେଇ ଯାଉଛୁ?
ସ୍ୱାମୀ କେତେବେଳେ ସ୍ୱାମୀ ପାଇଲେ ଆପଣ କି ଜୀବନ ଯୌବନ ସାର୍ଥକ ହେବ କହିପାରିବେ ମ୍ୟାମ୍ ସାହେବ?
ଏ ନନ୍ସେନ୍ସ, ସେ ହିସାବ ବୁଝାବୁ ତୁ କେ?
ମୋ ଭାଇକୁ ଅଟକି ରଖିବ ତମେ କିଏ?
ମୁଁ ତା ସ୍ତ୍ରୀ, ସେ ମୋ ସ୍ୱାମୀ।
ନା, ତମ ଅବିନାଶ ଦାସର ସ୍ତ୍ରୀ, ତେଣୁ ତମ ଭଳି ଗୋଟେ ବିଶ୍ୱ ବୃକ୍ଷ କବଳରୁ ମୋ ଭାଇକୁ ମୁଁ ଉଦ୍ଧାର କରି ନେଇଯାଉଛି। ଚାଲ ଭାଇ।
ଶିଶିର
କଣ ହେଲା?
ତମେ କଣ ସେମିତି ଠିଆ ହେଇଛ? କିଛି ପ୍ରତିବାଦ କରୁନା।
ମୁଁ ଆଉ କଣ କହିବି, ସେ ତ ଯାହା କହୁଛି ସବୁ ଠିକ। ଓ ମ୍ୟାଡାମ, ଅପ୍ରିୟ ହେଲେ ବି କଥାଟା ସତ, ତମେ ହଉଛ ଅବିନାଶ ଦାସର ସ୍ତ୍ରୀ। ରୂପ ଯୌବନ ବିଳାଶ ବ୍ୟସନ ପ୍ରଲୋଭନ ଦେଖେଇ ତମେ ଦିନେ ମୋ ଭଉଣୀଠାରୁ ଅବିନାଶକୁ ଛଡ଼େଇ ଆଣିଥିଲ, ଯାହାଫଳରେ ମୋ ଭଉଣୀ ବାଛୁନ୍ଦ ହେଇଗଲା। କେବଳ ସେହି ପ୍ରତିଶୋଧ ନେବା ପାଇଁ ତମ ଜୀବନ ସହିତ ଅବାଧ ମିଳାମିଶା କରି ମୁଁ ତମ ଜୀବନଠାରୁ ଅବିନାଶକୁ ଦୂରେଇ ଦେଇପାରିଛି। ମେଥର ଆସୁଛି।
ଶିଶିର ପ୍ଲିଜ, ଶିଶିର ଶୁଣ।
ହ୍ୱାଟ ଶିଶିର? ଥୁ।
ଓ ମାଇ ଗଡ୍, ଏମାନେ ମୋ କ୍ୟାରେକ୍ଟର କେମିତି ଗୋଟେ ସମାଲୋଚନା କରି ଚାଲିଗଲେ। ନେଭର, ମୁଁ ଏମାନଙ୍କୁ।
କଣ ହେଲା ରୋଜି, ଏମିତି ତୋ ମୁହଁଟା ଲାଲ ପଡିଯାଇଛି କାହିଁକି?
ଭାଇ
କଣ ହେଇଛି? କଣ
ରାସ୍କେଲ ଶିଶିର ମତେ ଛାଡି ଚାଲିଗଲା।
ଭଲ ହେଲା, ତ ଅସୁବିଧା କଣ ହେଇଛି? ଏ ସାମାନ୍ୟ କଥାରେ ତୁ ଭାଙ୍ଗି ପଡୁଛୁ। ମୁଁ ଏଥର ଜିତି ଚିଫ୍ ମିନିଷ୍ଟର ହେଇ ସାରେ ଶିଶିରଠୁ ସୁନ୍ଦର ଶିକ୍ଷିତ ଯୁବକ ଅନେକ ଆଣି ତୋ ପାଖରେ ଛାଡିଦେବି, ସେମାନଙ୍କ ଭିତରୁ ଯାହାକୁ ଲାଇଫ ପାର୍ଟନର ରୂପେ ବାଛି ନବୁ, ନହେଲେ ଖେଳେଇ ଖେଳେଇ ଏମିତି ଛାଡିଦେବୁ ଆଉ କଣ?
ଭାଇ
ବୋଲ,
ଏ ଇଲେକ୍ସନରେ ଆପଣ ଜିତି ପାରୁଛନ୍ତି ତ?
ମୁଁ ତ ତତେ କହିଛି ରୋଜି, ଆଜିର ଭୋଟର ମାନେ ହେଲେ କୁକୁର। ମୁଠାଏ ଭାତ କୁକୁର ମୁହଁକୁ ଫୋପାଡ଼ି ଦେଲେ ସେ ଯେମିତି ଆମ ପଛେ ପଛେ ଗୋଡ଼େଇବ, ଆଜିର ଭୋଟର ମାନଙ୍କୁ 10-50 ଟଙ୍କା ଦେଇଦେଲେ ସବୁଗୁଡ଼ାକ ଭୋଟ ସେ ଆମକୁ ଦେଇଦେବେ। ଚାଲ ଚାଲ, ତୁ ବର୍ତ୍ତମାନ ବ୍ୟାଙ୍କକୁ ଚାଲିଲୁ। ତୋ ଆକାଉଣ୍ଟରେ ଯୋଉ ଟଙ୍କା ଗୁଡ଼ାକ ମୁଁ ଜମା ରଖିଛି ସେଥିରୁ 20 ଆଜି ଡ୍ର କରିବି। ଏଇ 5 ଭିତରେ ଜନସାଧାରଣ ପ୍ରାୟ ମୋଠୁ ଆସ୍ଥା ହରାଇ ସାରିଲେଣି, ତେଣୁ ଏଇ ଇଲେକ୍ସନରେ 20 ବିଞ୍ଚି ନ ଦେଲେ ମୁଁ ପ୍ରାୟ ଭୋଟ ପାଇପାରିବିନି।
ମତେ କଣ କହୁଛନ୍ତି, ମୁଁ କିଛି ବୁଝିପାରୁନି।
ଆରେ ତୋ ଆକାଉଣ୍ଟରେ ଯୋଉ ଟଙ୍କା ଗୁଡାକ ମୁଁ ଜମା ରଖିଛି ସେ ଟଙ୍କାରୁ 20 ଆଜି ମୋର ଦରକାର।
ଆଉ ମୋ ଭବିଷ୍ୟତ?
ତୋ ଭବିଷ୍ୟତ? ଆରେ ତୋ ଭବିଷ୍ୟତ ତ ମୁଁ।
ସେ ବିଶ୍ୱାସ ମୋର ଆଉ ଆପଣଙ୍କ ଉପରେ ନାହିଁ।
କାଇଁ ବିଶ୍ୱାସ ହରେଇଲା ଭଳି କାମ ତ ମୁଁ କିଛି କରିନି।
ଆପଣ ଜଣେ ଚରିତ୍ରହୀନ ଲମ୍ପଟ, ଖାଲି ସେତିକି ନୁହେଁ ଭାଇ, ଆଦିବାସୀ ଝିଅ ଝୁମ୍ପା ଆପଣ ନିଜେ ତାକୁ ମାତୃତ୍ୱ ଦେଇ ନିଜେ ମର୍ଡର କରିଦେଇ ଶେଷରେ ଅବିନାଶକୁ ଆରେଷ୍ଟ କରିଦେଲେ।
ରୋଜି,
ଆପଣଙ୍କୁ ଚିହ୍ନିବାରେ ମୋର ବହୁତ ଡେରି ହେଇଗଲା ଭାଇ।
ଏବେ ତାହେଲେ ଠିକ ଚିହ୍ନି ପାରିଛୁ ନା?
ହଁ, ଆଜି ମୁଁ ଠିକ ଚିହ୍ନି ପାରିଛି। ସ୍ୱାମୀ ସହିତ ମୁଁ ସଂସାର କରିଥିଲେ, ମୋ ନାଁରେ ଯୋଉ ବ୍ୟାଙ୍କ ବାଲାନ୍ସ ଗୁଡାକ ଅଛି ସେଗୁଡାକ କାଳେ ଆପଣଙ୍କର ହାତ ଛଡ଼ା ହେଇଯିବ, କେବଳ ସେଇଥିପାଇଁ, କେବଳ ସେଇଥିପାଇଁ ମୋ ସଂସାର ଉପରେ ଆପଣ ପ୍ରଚଣ୍ଡ ଆଘାତ କରିଛନ୍ତି। ଆଉ ଆଜିଠାରୁ ମୁଁ ଆପଣଙ୍କ ହାତର ଖେଳ ନାହିଁ ରହିବିନି। ମୁଁ ଆଜି ଏସ୍ପି ସୁବୋଧ ପଟ୍ଟନାୟକର ଭଉଣୀ।
ସତେ?
ହଁ, ଆଉ ଆପଣଙ୍କ ଶୋଷଣ ତନ୍ତ୍ରରେ ନିଷ୍ପେଷିତ ହେଉଥିବା କୋଟି କୋଟି ଜନତାଙ୍କ ଭିତରୁ ମୁଁ ମଧ୍ୟ ଜଣେ। ସେମାନଙ୍କ କଣ୍ଠ ସହିତ କଣ୍ଠ ମିଶାଇ ମୁଁ ବି ଆଜି ଚିତ୍କାର କରି କହିବି,
କଣ
ବିଶ୍ୱତାସ ପଟ୍ଟନାୟକ ମୁର୍ଦ୍ଦାବାଦ, ବିଶ୍ୱତାସ ପଟ୍ଟନାୟକ ଜାଲିଆତ, ବିଶ୍ୱତାସ ପଟ୍ଟନାୟକ ସ୍ମଗ୍ଲର, ବିଶ୍ୱତାସ ପଟ୍ଟନାୟକ ଲମ୍ପଟ, ବିଶ୍ୱତାସ ପଟ୍ଟନାୟକ ଖୁନି।
ମୁଁ ବିଶ୍ୱତାସ ପଟ୍ଟନାୟକ, ବିଶ୍ୱର ଆତଙ୍କ, ବାପ ମା ଭାଇ ଭଉଣୀ ସମସ୍ତଙ୍କ ଶବ ଉପରେ ପାଦ ରଖି ମୁଁ ମୋର ବିଜୟ ରଥକୁ ଆଗେଇ ନେବି, ଆଗକୁ ଆଗକୁ ଅନେକ ଆଗକୁ।
ସ୍ୱାଧୀନ ମାପକୁ ଜିନ୍ଦାବାଦ,
ଜିନ୍ଦାବାଦ, ଜିନ୍ଦାବାଦ,
ତମର ନେତା ଆମର ନେତା ସ୍ୱାଧୀନ ମାପକୁ ଜିନ୍ଦାବାଦ,
ଜିନ୍ଦାବାଦ, ଜିନ୍ଦାବାଦ,
ତମର ନେତା ଆମର ନେତା ସ୍ୱାଧୀନ ମାପକୁ ଜିନ୍ଦାବାଦ,
ଜିନ୍ଦାବାଦ, ଜିନ୍ଦାବାଦ।
ବାଞ୍ଛାନିଧି
ଆଜ୍ଞା,
ସ୍ୱାଧୀନ ମହାପାତ୍ରର ଷ୍ଟ୍ରଙ୍ଗ ସପୋର୍ଟର କିଏ?
ଅମିୟ ଦାସ ଆଜ୍ଞା।
ଅମିୟ ଦାସ
ଆଜ୍ଞା।
ବାଞ୍ଛାନିଧି
ଆଜ୍ଞା,
ତମେ ଅମିୟ ଦାସ ଯେତେବେଳେ ମିଟିଂ କରୁଛି ସେଠି ବୋମିଂ କର, ଆଉ ତା ଘରେ ନିଆଁ ଲଗେଇ ଦିଅ, ତାର ପିଲା ଛୁଆ ପରିବାର ଜଣେ ଯେମିତି କେହି ବଞ୍ଚି ନ ପାରନ୍ତି।
ଭାଉଜୁ ରଶ୍ମି ତମେ ଗୋଟେ କାମ କର, ତମେ ଧର ଭାଉଜୁ ମେଡିକାଲ ନେଇଯିବା।
ତମେ ଆଉ ଡେରି କରୁଛ କାହିଁକି? ଶୀଘ୍ର ସେ ଗୋଟେ ରିକ୍ସା ଡାକି ଆଣ।
ରିକ୍ସା? ଆଚ୍ଛା ଠିକ ଅଛି, ମୁଁ ରିକ୍ସା ଆଣୁଛି। ଭାଇ
ଭାଉଜ
ଅବିନାଶ
କଣ ହେଲା? ଭାଇ କଣ ହେଲା?
ଅବିନାଶ କଣ? ସ୍ୱାଧୀନ ମହାପାତ୍ର ମିଟିଂରେ ମୁଁ ଭାଷଣ ଦଉଥିଲି ରେ ଅବିନାଶ, ହଠାତ୍ ବମିକି ହେଲା, ଅନେକ ଲୋକ ପ୍ରାଣ ହରାଇଛନ୍ତି, ମୁଁ କେବଳ ପଳେଇ ଆସିଛି ତମକୁ ଟିକେ ଦେଖିବା ପାଇଁ। ଆରେ ଅବିନାଶ ଭାଉଜ କାହିଁ? ତୋ ଭାଉଜକୁ ଡାକେ, ଡାକି ତୋ ଭାଉଜକୁ।
ପ୍ରବଳ ନିଆଁ ଭିତରୁ ଭାଉଜ ବି ବାହାରି ପାରିଲେନି ଭାଇ, ତାଙ୍କ ଅବସ୍ଥା ବି ଶୋଷଣୀୟ। ଏଇ ଦେଖ ଭାଇ, ଭାଉଜ ଏଇଠି ଅଛନ୍ତି।
ତମ ପାଦରେ ମୁଣ୍ଡ ରଖି ମୁଁ ଟିକେ ଶାନ୍ତିରେ।
ଚାଲିଗଲ ବିନା, ମତେ ଛାଡ଼ି ତମେ ଚାଲିଗଲ ଅବିନାଶ।
ଭାଇ ଚାଲ ଭାଇ, ମୁଁ ତମକୁ ମେଡିକାଲ ନେଇଯିବି, ଚାଲ।
ମତେ ମେଡିକାଲ ନବୁ? କାହିଁକି ଆଉ ମତେ ମେଡିକାଲ ନବୁ ରେ? ମୁଁ ତ ଆଉ ବଞ୍ଚିବି ରେ ଅବିନାଶ। ତୁ ଭାଉଜ, ତୁ ଭାଉଜ ମତେ ଛାଡ଼ି ଚାଲିଗଲା ରେ
ଭାଇ।
ମୁଁ ବି ଯିବି ତୋ ଭାଉଜ ପାଖକୁ, ମୁଁ ବି ଯିବି, ମୁଁ ଯିବି।
ଆକାଶବାଣୀ, ବର୍ତ୍ତମାନ ଭୋଟ ଗଣତି ଶେଷ ହେଲା। ଗଣତିର ସର୍ବଶେଷ ଫଳାଫଳରୁ ଜଣାଯାଏ, ମିନିଷ୍ଟର ଶ୍ରୀଯୁକ୍ତ ପଟ୍ଟନାୟକ ମାତ୍ର 18,800 ଭୋଟ ପାଇବା ସ୍ଥଳେ ସ୍ୱାଧୀନ ପ୍ରାର୍ଥୀ ଶ୍ରୀଯୁକ୍ତ ସ୍ୱାଧୀନ ମହାପାତ୍ର 1,22,828 ଭୋଟ ପାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
ଇଲେକ୍ସନରେ କୋଟିଏ ଟଙ୍କା ବିଞ୍ଚି ଦେବା ପରେ ମତେ ମିଳିଛି ମାତ୍ର 18,000 ଭୋଟ।
ନମସ୍କାର ସାର।
ସ୍ୱାଧୀନ ମହାପାତ୍ର, କାହିଁକି ଆସିଛ, କାହିଁକି ଆସିଛ ମୋ ପାଖକୁ?
ଆପଣଙ୍କୁ ସନ୍ତନା ଜନିତ ସମର୍ଥନା ଜଣାଇ ଆଶୀର୍ବାଦ ପ୍ରାର୍ଥୀ ଭାବେ ମୁଁ ଆପଣଙ୍କ ପାଖରେ ଠିଆ ହୋଇଛି।
ଚାଲିଯାଅ, ଭଲରେ କହୁଛି, ଏଠୁ ଚାଲିଯାଅ। ପୁଣି ଆଜି ଚେଇ ଉଠିଛି ସେଇ 5 ବର୍ଷ ତଳର ବିଶୁ ଦାଦା, ତମମାନଙ୍କୁ ବଞ୍ଚିବାକୁ ଦେବନି ସ୍ୱାଧୀନ ମହାପାତ୍ର। ଆଜି ଏଇଠି ତମକୁ ମୁଁ
ଏସ୍ପି
ସୁବୋଧ ପଟ୍ଟନାୟକ ବଙ୍ଗଲୋ ସାମ୍ନାରେ ଏଇଟାକୁ ଶୁଆଇ ଦେଇ ଆସିବୁ, କେହି ଯେମିତି ତତେ ଦେଖି ନ ପାରନ୍ତି। ୟସ୍ ବି କ୍ୱିକ୍।
ମୁଁ ଯାହା ଦେଖୁଛି, ମୋର ଆଉ ସେ ରାଜନୀତି କରିବା ଦରକାର ନାହିଁ ରେ ବାବା। ମୋ ଜୀବନକୁ ଯେ ସେ କେତେବେଳେ ତା ଖର୍ଚ୍ଚ ଖାତାରେ ପକେଇ ନଦେବ।
ବାଞ୍ଛନିଧି ମହାନ୍ତି, ମୁଁ ଝୁମ୍ପାକୁ ମର୍ଡର କରିବା ତୁ ନିଜ ଆଖିରେ ଦେଖିଥିଲୁ।
କିଏ କହିଲା ବାପ ଏସବୁ କଥା ମିଛ?
ମୋ ଭାଇ ଭାଉଜ ମୁଣ୍ଡ ଗୁଞ୍ଜିଥିବା ନର୍ସ କ୍ୱାର୍ଟରରେ ନିଆଁ ଲଗେଇଛି କିଏ? ତୋରି ପାଇଁ ଆମର ଟୁକୁମିଶ୍ର ସଂସାର ଆଜି ଛାରଖାର ହୋଇଯାଇଛି।
ଆଜିଠୁ ମୁଁ ସେ ରାଜନୀତି ଛାଡ଼ିଦେଇଛି।